ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रद्धा भक्त सदन वृंद मातृवृंद, आज विश्वकालय आम अंतराष्ट्रीय कृष्णराम संघ अवेतरण योजना डिपार्टमेंट मुख्य सुधारण प्रभु आपणकर यह मंदिर मातृवृंद समस्त भक्त सदन वृंद मातृवृंद समस्त निकटे मोर दंडवत प्रणाम निवेदन कर कृपार आज आम तृतीय वर्ष भागवत कथा कहते तेणु ये भागवत कथा आम गत वर्ष भगवान क्रीड़ा सब वर्णना करते भगवान को आविर्भाव होते भगवान आविर्भाव होगापर कि पालन करोष पालन कर पंचम अध्याय नंदोत्सव वर्णना करष्ठाध्याय भगवान को लीला होता से लीला हूँ उद्धार लीला से लीलाटा गत आलोचना करते भागवत दशम स्कंद सप्तम अध्याय तीनों लीला होता भगवान को तीन मस रहे से भगवान पड़ने उठे तेणु से गोटे उत्सव होता यशोदा माँ से उत्सव करते ब्रजलक्ष्मी सब आश्रय भगवान को लीला करते सकट हरण लीला करते आलोचना करते भगवान एक वर्ष रहते से समय भगवान लीला होता तुणाव्रत तुणाव्रत हरण लीला भगवान करते आलोचना करते भगवान तो मुखरे माँ दशोदा विश्व प्रभु दर्शन करते जो भाव भगवत गीता एकादश अध्याय भगवान अर्जुन को विश्व प्रभु भाव विश्व देखते दुई तरह भगवान देखे माँ को यह सब सप्तम अध्याय वर्णना करेगा अष्टम अध्याय भगवत दर्शन अष्टम अध्याय भगवान नामकरण होता है आलोचना करते संक्षेप करते भगवान बरदाचार्य भगवान नामकरण करते प्रथम बलदेव नामकरण करते शह दिन थोड़े भगवान से समय लीला तेणु भगवान बलदेव नामकरण करते अयंगी रोहिणी सुत रोहिणी सुत रामायण सुत मुणी आख्या राम की बड़ा परम बिंदु मैंने बलदेव विषय गतल शुणी बलदेव कथा बलदेव प्रादुर्भाव होता श्रावण पूर्णमी तिथि आज भाद्रवास तिथि आरंभ है अष्टमी तिथि भगवान कृष्ण आसवे तेणु बलदेव ये आसते देवती सप्तम बार्ता आसते बलदेव प्रथम छोटी सन्तान को आलोचना करते हैं जानते प्रथम छोटी सन्तान को कंस हत्या करते छोटी सन्तान होती प्रकृत मरीज पुत्र एम काम क्रोध लोभ मोह मद मात्र्य छोटी छोटी विपुर करते हैं तेणु आर तत्वी आर तत्वी आम हृदय के सब काम क्रोध लोभ मोह मद मात्र्य ये सब दूरीभूत नमें भगवान को लाभ हो पारना आम प्रभु कहले प्रोग्राम प्रभु बेस लोक आसपारना कहीं ये कारण हूँ हृदय से सब रही से ऋतु सब रही तेनाली भगवान कथा प्रति आकर्षित होना भौतिक बहुत प्रकार कार्य रही आरम्भ सुखदेव गोस्वामी आनंद्र मृणा सी सहस हजार हजार कथा शुणु कि भगवान कथा शुणी आग्रह ना कहीं हृदय जो रही महिला सब रही दुर्भुत ना पर्यटन से भगवान कथा कितने आग्रह आसना भगवान कितने आग्रह आसना भगवत गीता सप्तम अध्याय भगवान कहते हैं जैसा अंतर्गत पापम
ಜನನಾ ಪುಣ್ಯ ಕರ್ಮಣ ತೇ ದ್ವಂದ್ವಮೋಹ ಮತ್ತು ಭಕ್ತಿ ನಾ ದುರ್ಬಲ ಜನನಾಂದ್ರ ಪಾಪ କର୍ମର ପ୍ରତିକ୍ରିୟା ସେ ସେଇଯାଇଛି ପୁଣ୍ୟକର୍ମର ଆରମ୍ଭ ହେଇଛି ପ୍ରତିକ୍ରିୟା ଆରମ୍ଭ ହେଇଛି ସେମାନେ ଭଗବାନଙ୍କର ପ୍ରଦାନ କରିବେ ତେଣୁ ପ୍ରଭୁ ଉଦାହରଣ ଦେଲେ ବିରାର ଉଦାହରଣ ଦେଲେ ପୃଥିବୀ ବିରା ଟୀକା ବିତରଣ କରାଯାଉଛି ବିରା କିଣିବା ପାଇଁ ଦୁଃଖ ଯଦି ବିରା କିଣିବା ପାଇଁ ପଇସା ଦରକାର ସେହିଭଳି ଭାବେ ଭଗବାନଙ୍କର ଶୁଣିବା ପାଇଁ ଯେଉଁ ଯୋଗ୍ୟତା ସେ ପଇସାଟା କ'ଣ ସେ ପରମାର୍ଥ ପରମାର୍ଥ ଆମକୁ ଯେତିକି ଲୋଭ ଦରକାର ଆର ଯେଉଁ ମୂଲ୍ୟ ହେଉଛି ଲୋଭ ତତେ ନୌର୍ଯ୍ୟମ ଏକ ଅମର ମୂଲ୍ୟମ ଭଗବାନଙ୍କ ସେ ଯେଉଁ ଲୋଭ ଆସିବ କଥା ଯେଉଁ ଲୋଭ ଆସିବ ତାର ମୂଲ୍ୟ ହେଉଛି ଆପଣଙ୍କ ଗୋଟେ ଲୋଭ ରହିବାର ଅଛି ସେ ଲୋଭ ଯାହା ନାହିଁ ସେ ଆସିପାରିବେ ନାହିଁ ଯାହା ହଉ ଜଣେ ମଧ୍ୟ କହନ୍ତି ଆପଣ ଯେଉଁ ଭଗବାନ କଥା କହୁଛନ୍ତି ଭଗବାନ ଶୁଣୁଛନ୍ତି ଗଣେଶ ବକ୍ତା ହେଲେ ମଧ୍ୟ ଆମର ଭାଗବତ ପାଇଁ ବହୁତ ରହିଛି ଉଦାହରଣ ରହିଛି ଜଣେ ବକ୍ତା ରହିଛନ୍ତି ଭଗବାନ ବା ଭାଗବତ କଥା କୁହାଯାଇଛି ଯେଭଳି ମା କପିଳ ମା ବହୁତ କହୁଥିଲେ ସୂତା ଜାଣେ ବକ୍ତା ମୁଁ ଜାଣେ ଭଗବାନ ସ୍ୱୟଂ ବକ୍ତା ଏବଂ ସୂତା ହେଉଛି ଜାଣେ ମା ଦେବୁଦୀ ଏଇଭଳି ଭାବରେ ଅନେକ ଉଦାହରଣ ରହିଛି ଯାହା ହଉ ଆମେ ଯେଉଁ କଥା କହୁଥିଲେ ଏଇ ଯେଉଁ ଷଡ ରିପୁ ଏସବୁ ନଷ୍ଟ ନହେଲେ ଆମେ ଭଗବାନଙ୍କର ପ୍ରତି ଆସକ୍ତି ଆସିବ ନାହିଁ ତେଣୁ ଏଇ ଛଅଟି ସନ୍ତାନ କଂସ ହତ୍ୟା କଲା ପରେ ସପ୍ତମ ସନ୍ତାନ ଉପରେ ଆସିଲେ ଭଗବାନ ବଳଦେବ ଭଗବାନ ବଳଦେବ ସିଧାସଳଖ ଦେବୀଙ୍କର ଗର୍ଭରେ ଆସିପାରିଥାନ୍ତେ କିନ୍ତୁ ବସୁଦେବଙ୍କର ପତ୍ନୀ ଦେବୀଙ୍କ ଗର୍ଭରେ ଆସିବାର କାରଣ ହେଉଛି ଯେ ସେଠି ସେ ଭଗବାନଙ୍କର ସେବା କରିବେ ଦେବକୀଙ୍କର ଗର୍ଭରେ ସେ ଶଯ୍ୟା ସ୍ଥାପନ କଲେ ଅନନ୍ତ ଶଯ୍ୟା ଭଗବାନଙ୍କୁ ସ୍ମରଣ କରିବେ ଅନନ୍ତ ଶଯ୍ୟା ସ୍ମରଣ କରିବେ ବଳଦେବ ଯଦିଓ ସ୍ୱୟଂ ଭଗବାନ କିନ୍ତୁ ସେ ଏତେ ରୂପରେ ଭଗବାନଙ୍କର ସେବା କରୁଛନ୍ତି ସେଥିପାଇଁ ତାଙ୍କର ନାମ ହେଉଛି ଶେଷ ସେବାରେ ଶେଷତା ସେ ପ୍ରାପ୍ତ ହୋଇଛନ୍ତି ତେଣୁ ତାଙ୍କର ଗୋଟିଏ ନାମ ହେଉଛି ଶେଷ ତେଣୁ ବଳଦେବ ମା ଦେବକୀ ଗର୍ଭରେ ଆସିବା ପରେ ଭଗବାନଙ୍କୁ କହିଲେ ଅନ୍ୟଙ୍କୁ ଯେଉଁ ମାୟାଙ୍କୁ ଯେଉଁ ମାୟାଙ୍କୁ କହିଲେ ତୁମେ ଯାଅ ଦେବକିଆ ଲୋକରେ ଗର୍ଭ ଶେଷାକ୍ଷଣ ଧାମ ମାମକମ୍ ତତ୍ସନ୍ନିକୃଷ୍ଣିଆ ଉଦରେ ସନ୍ନିବେଶ ଦେବୀଙ୍କର ଲୋକରେ ଯେଉଁ ଗର୍ଭ ରହିଛନ୍ତି ସେ ହେଉଛନ୍ତି ମୋର ଧାମ ସେ ହେଉଛନ୍ତି ଶେଷ ଅନନ୍ତ ଦେବ ତେଣୁ ସେ ଅନନ୍ତ ଦେବଙ୍କୁ ତେଣୁ ଏ ଯୋଉ ଭଗବାନ ବଳଦେବ ଆସିଲେ ତାଙ୍କର ନାମକରଣ ଭଗବାନ ମଧ୍ୟ କରିଦେଇଛନ୍ତି ଯୋଗମାୟାଙ୍କୁ କହିଛନ୍ତି
ସେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେଟା
ସେ ଯାହା କହିଥିଲେ ଭଗବାନଙ୍କର ନାମକରଣ କରିଥିଲେ ବଳଦେବଙ୍କର ସେଇ ନାମକରଣ ବର୍ଗାଚାର୍ଯ୍ୟ କରିଥିଲେ ଅଜା କି ରୋହିଣୀ ଟିକିଏ ବଦଳିକି କରିଥିଲେ କାହିଁକି ନା ସିଧାସଳଖ ବର୍ଗାଚାର୍ଯ୍ୟ ନନ୍ଦମହାରାଜଙ୍କୁ କହିଲା ନାହିଁ ଇଏ ହେଉଛି ଭଗବାନ ରୋହିଣୀ କୃଷ୍ଣ ଏବଂ ବଳରାମ ବୁଝିଲେ ଭଗବାନ କିନ୍ତୁ ସେ ଏଭଳି ଭାବରେ କହିଲେ ନନ୍ଦମହାରାଜ ବୁଝିଲେ କାରଣ ଏ ଭଗବାନଙ୍କ ନାମକରଣ ଗୋପନରେ କରାଯାଇଥିଲା ତେଣୁ ଏଇଟା କେହି ଜାଣିନଥିଲେ ଭଗବାନଙ୍କ ନାମକରଣ ଏଭଳି ଭାବରେ ହେଉଛି ତେଣୁ ସେ ଏଭଳି ଭାବରେ କହିଲେ କୃଷ୍ଣ ଏବଂ ବଳରାମ ନାରାୟଣ ସମ ଗୁଣୀ ଭଗବାନ ଭଳି ଗୁଣ ଏଇଭଳି ଭାବରେ କହିଲେ ଯାହାଫଳରେ କି ନନ୍ଦ ମହାରାଜ ଜାଣିଲେ ଏ ଭଗବାନ ହୁଅନ୍ତି ଏ ଆଙ୍କର ବହୁତ ଶକ୍ତି ରହିଛି ଏଇଭଳି ଭାବରେ ନନ୍ଦ ମହାରାଜ ବୁଝିଲେ ତେଣୁ ଏ ଯେଉଁ ନାମକରଣ କରିଥିଲେ ବଳଦେବଙ୍କର ନାମ ହେଇଥିଲା ରୋହିଣୀ ପୁତ୍ର ରୋହିଣୀଙ୍କର ପୁତ୍ର ସେ ମଧ୍ୟ ଦେବକୀଙ୍କର ପୁତ୍ର କିନ୍ତୁ ଦେବକୀଙ୍କର ପୁତ୍ର ବୋଲି ଲୋକମାନେ ଜାଣନ୍ତି ନାହିଁ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ଜାଣନ୍ତି ରୋହିଣୀଙ୍କର ଦେବକୀଙ୍କର ପୁତ୍ର କହିକି ମହାରାଜ ପ୍ରଶ୍ନ ପଚାରିଥିଲେ ଯେ ବଳଦେବ ତାଙ୍କୁ ତ ଆପଣ କହୁଛନ୍ତି ଦେବୀଙ୍କର ପୁତ୍ର ପୁଣି ରୋହିଣୀଙ୍କ ପୁତ୍ର ବୋଲି କେମିତି କହିଲେ କେମିତି ଏଇଟା ସମ୍ଭବ ଗୋଟିଏ ପିଲାର କେମିତି ଦୁଇ ମା ହେବେ ଗୋଟିଏ ମା ଦୁଇ ପିଲା ହେଇପାରନ୍ତି ଗୋଟିଏ ପିଲାର କେମିତି ଦୁଇ ମା ହେବେ ନା ଇଏ ହେଉଛି ଗର୍ଭ ସଂକର୍ଷଣ ଯେମିତି ଗର୍ଭରୁ ସେ ଆକର୍ଷିତ ମାୟାଦେବୀ ଆସି ତାଙ୍କୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ ସେଥିପାଇଁ ତାଙ୍କ ନାମ ହେଉଛି ସଂକର୍ଷଣ ଏକଥା ହେଉଛି ଗର୍ଗାଚାର୍ଯ୍ୟ କହିଛନ୍ତି କାହିଁକି ନା ଏ କଥାରେ ସେ ଗୋପନ ରଖିଥିଲେ, ଏ କଥାରେ ସେ କହିଛନ୍ତି ଗର୍ଗାଚାର୍ଯ୍ୟ। ଏଇଟା ଭଗବାନ ନାମକରଣ କରିଥିଲେ, କହୁଥିଲେ ସେତେବେଳେ କହିଥିଲେ ଗର୍ବ ସଂକର୍ଷଣ ସଂକର୍ଷଣ ବୋଲି ଗୁରୁ ଭଗବାନ ତାଙ୍କ ନାମ ସଂକର୍ଷଣ କାହିଁକି ନା ସେ ମାୟାଦେବୀ ଗର୍ବ ଆକର୍ଷଣ କରିବେ, ସଂକର୍ଷଣ କରି ଦେବଙ୍କ ଗର୍ଭକୁ ନେଇ ଦେବଙ୍କ ଗର୍ଭରେ ସ୍ଥାପନ କରିବେ। କାହିଁକି ହେଲା ଭଗବାନ କାହିଁକି ଦେବଙ୍କ ଗର୍ଭରେ ଆସିଲେ ନା ଦେବୀ ଗର୍ଭରେ ଶଯ୍ୟା ସ୍ଥାପନ ହେଲା, ଭଗବାନ ତାପରେ ଆସିବେ ଆସନ୍ତା ଜନ୍ମାଷ୍ଟମୀରେ 3 ତାରିଖରେ ଆମେ ଏଇ ଜନ୍ମାଷ୍ଟମୀ କହିବା କଥା ଭଗବାନ ଆସିଲେ ଚାରିଭାଗ କଥା କହିବା। ଏଇ ଯେଉଁ 6 ଦିନ ରହିଛି ଏଇ 6 ଦିନରେ ଏଇ ଭଗବାନଙ୍କର ଯେଉଁଟା ଆମେ କହିଥିଲୁ ଅଷ୍ଟମଧ୍ୟାୟରେ ଭଗବାନ ନାମକରଣ ହୋଇଥିଲା, ପ୍ରଥମେ ବଳଦେବଙ୍କର ନାମକରଣ ହୋଇଥିଲା, ତାପରେ ଭଗବାନ କୃଷ୍ଣଙ୍କର ନାମକରଣ ହୋଇଥିଲା। ଏଇ ପ୍ରସିଦ୍ଧ ଶ୍ଳୋକ ରହିଛି, ଆମେ ଅନୁରୋଧ କରିବୁ ଯେଉଁମାନଙ୍କର ମୋବାଇଲ ରହିଛି ସେମାନେ ସାଇଲେଣ୍ଟ ଫୋନ ରଖନ୍ତୁ। ତେଣୁ ଭଗବାନର ଯେଉଁ ନାମକରଣ ହୋଇଥିଲା ଏ ପ୍ରସିଦ୍ଧ କଥା ରହିଛି, ଆସ ବର୍ଣ୍ଣାଚ ଗୁଣ ତନୁ ଦିବଂ ତନୁ ଶୁକ୍ର ରକ୍ତ ସୁଧା ପୀଠ ଇଦାନୀ କୃଷ୍ଣତା ଗଲା। ଏ ଭଗବାନ ଯେଉଁ ଆସନ୍ତି କୃଷ୍ଣ ଗୋବିନ୍ଦ ଅଛନ୍ତି, ରାଧା ଗୋବିନ୍ଦ ଅଛନ୍ତି, ଏ ରାଧା ଗୋବିନ୍ଦ ମନ୍ଦିର ଭଗବାନ ଯେଉଁ ଆସନ୍ତି କୃଷ୍ଣ ଯେଉଁ ଆସନ୍ତି ସେ ପ୍ରତି ଯୁଗରେ ଆସନ୍ତି, ସେ ଯେଉଁ ଆସନ୍ତି ପ୍ରତି ଯୁଗରେ ସେ ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ଧାରଣ କରନ୍ତି। ଆସ ବର୍ଣ୍ଣାନ୍ତରୀ ସେ ଯୁଗ ଅନୁସାରେ ଏଇ ତନୁ ତା ଶରୀରକୁ ଧାରଣ କରନ୍ତି, ଗୁଣନ୍ତୁ ଏଇ ଶରୀରକୁ ଧାରଣ କରନ୍ତି। ଶୁକ୍ର ରକ୍ତ ପୀତ ଇଦାନୀ କୃଷ୍ଣତା କଥା, ଭଗବାନ ଉପରେ ସତ୍ୟଯୁଗରେ ଆସନ୍ତି, ଏ ଶୁକ୍ର ବର୍ଗରେ ଆସନ୍ତି, ତ୍ରେତା ଯୁଗରେ ଭଗବାନ ରକ୍ତ ବର୍ଗରେ ଆସନ୍ତି, ଇଦାନୀ କୃଷ୍ଣତା କଥା ଦ୍ୱାପରଯୁଗର କଥା ଗର୍ଗାଚାର୍ଯ୍ୟ କହୁଛନ୍ତି, ଏବେ ସେ କୃଷ୍ଣ ବର୍ଗରେ ଆସନ୍ତି। ଭଗବାନ କୃଷ୍ଣ ଯେଉଁ ଆସିଥିଲେ ଦ୍ୱାପରଯୁଗର ମଧ୍ୟରେ ଭଗବାନ ଆସିଥିଲେ, ତେଣୁ ତାପରେ ଶୁକ୍ର ରକ୍ତ ସୁଧା ପୀତ ପୀତ ମନଟା କେବେ ଆସିବେ ନା ଭଗବାନ କଳିଯୁଗରେ ଆସିବେ, ଯେଉଁ ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି ସେ ପୀତ ବର୍ଣ୍ଣରେ ଆସିଛନ୍ତି, ସେ ଭଗବାନ ସେ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ତେଣୁ ଏହିପରି ଭାବରେ ନାମକରଣ ହେଲା ପରେ ଭଗବାନଙ୍କୁ ବାଲ୍ୟଲୀଳା ଅଷ୍ଟମଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ଆମେ କିଛି ଆଲୋଚନା କରିଥିଲେ, ତେଣୁ ନିଶ୍ଚିତ ଭାବରେ ଆମେ ସେଇ କଥା ଆରମ୍ଭ କରିବା। ଆଉ ପରେ ଦାମୋଦର ଲୀଳାଟି ରହିଛି, ଭଗବାନ ଯେତେବେଳେ 3 ବର୍ଷ ହୋଇଥିଲେ ମା ଯଶୋଦା ତାଙ୍କୁ ଆଣିଥିଲେ, ଆମର ଆମର ପ୍ରଭୁ ଉପରାଣ ପ୍ରଭୁ ଅନୁରୋଧ କରିଥିଲେ ଯେ ଆମେ ଗୋଟିଏ ଟପିକ୍ କରିବା, ଏମିତି ସବୁ କଥା ନଦେଇକି ଗୋଟିଏ ଟପିକ୍ କରିବା, ସେଥିପାଇଁ ଆମେ ଏଇ ଦାମୋଦର ଲୀଳାଟି ସ୍ଥିର କରିଛୁ, କାରଣ ଆ ପରେ ପରେ ଅଷ୍ଟମଧ୍ୟାୟ ପରେ ପରେ ସେ ଲୀଳାଟି ଆସିବ, ନବମଧ୍ୟାୟରେ ସେ ଲୀଳାଟି ଆସିବ। ଆପଣମାନଙ୍କୁ ଆମେ ଅନୁରୋଧ କରିବୁ ଆପଣମାନେ ମଧ୍ୟ ଏଇ ଭାଗବତ ନେଇ ପଢ଼ନ୍ତୁ, ଦେଶ ସ୍ଥାନରେ ରହି କଥା ସବୁ ରହିଛି ଭଗବାନ ଲୀଳା। ଏବେ ଆମର ଓଡ଼ିଆ ଏବେ ଆଗକୁ ସଫା ହୋଇନଥିଲା, ବନ୍ଦ ହୋଇଯାଇଥିଲା, ବର୍ତ୍ତମାନ ଆସିଯାଇଛି, ବର୍ତ୍ତମାନ ଠିକ ଭାବରେ ଏଇ ଚାଲିଛି ନା ଭିଡ଼ିଓ ସଂଖ୍ୟାରେ ଯେଉଁଟା କାରଣ ଦାମ ହେଉଛି 7,000 କିନ୍ତୁ 6,500 ଆପଣ ପ୍ରଥମ ସ୍ତମ୍ଭରୁ ଦ୍ୱାଦଶ ସ୍ତମ୍ଭ ଏ ସବୁ ସେଟ୍ ପାଇଯିବେ, ଏସବୁ ବିକ୍ରି ହେଉଛି, ଏସବୁ ନୂଆ ଆସିଛି ନାହିଁ 500 ଟଙ୍କା ରିଡକ୍ସନ୍ ଅଛି, ଆପଣ ଯଦି ଚାହିଁବେ ତାହେଲେ ଆମେ ମଧ୍ୟ ଆଣିକି ଆପଣଙ୍କୁ ଡେଲିଭରି ଯୋଗାଇ ଦେଇପାରିବେ ମନ୍ଦିରକୁ। ଯାହା ହଉ ଏଇସବୁ ମନ୍ଦିରରେ ଭାଗବତ ରହିବା, ସକାଳେ ଭାଗବତ ଆଲୋଚନା କରିବା କଥା, ସନ୍ଧ୍ୟାବେଳେ ଭଗବତ ଆଲୋଚନା ହେବା କଥା, ଯେତେ ଆମର ଏଇସବୁ ସେଣ୍ଟର ଅଛି ସବୁଠି ବ୍ୟବସ୍ଥା କରାଯାଇଛି। ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ ଭଗବାନଙ୍କ କଥା ନ ଜାଣିଲେ, ତେଣୁ ଭଗବାନ କଥା ଜାଣିନେ ହିଁ ଆମେ ଭଗବାନ ଜାଣିବା। ତେଣୁ ଏଇ ଦଶମ ସ୍କନ୍ଧ ଅଷ୍ଟମଧ୍ୟାୟରେ ଭଗବାନଙ୍କୁ ପାଚଲୀଳା କିଛି ବର୍ଣ୍ଣନା କରାଯାଇଛି, ଆମେ ସେଇଠି ଗୋଟେ କଥା କହିବା, ସେଭାବେ ଭଗବାନଙ୍କର ଏ ଲୀଳା ହେଉଛି ପ୍ରସିଦ୍ଧ। ଯଦି ପ୍ରସିଦ୍ଧଂ ନବନୀତ ଚୋରଂ ଗୋପାଙ୍ଗନାନାଂ ଚତୁକୋଳ ଚୋରଂ ଚୌରା ଭଗବାନ ଆମେ କୃଷ୍ଣଙ୍କୁ ଭଗବାନ ବୋଲି ପୂଜା କରୁଛେ, କିନ୍ତୁ ଭଜରେ କୃଷ୍ଣଙ୍କର ପୂଜା ଅଲଗା ପ୍ରକାର ହୁଏ। ସେ ଭଗବାନ ବୋଲି ତାଙ୍କୁ ପୂଜା କରାଯାଏ ନାହିଁ, ସେମାନେ ସଦା ସମସ୍ତେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଭଗବାନ କୃଷ୍ଣର ଗୋଟେ ନାମ ହେଉଛି ସେଇଟା, କୃଷ୍ଣର ବହୁତ ନାମ ରହିଛି, ସେମାନେ ଆକର୍ଷଣ କରନ୍ତି, ସମସ୍ତେ ଆକର୍ଷଣ କରନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି କୃଷ୍ଣ। ସମସ୍ତଙ୍କ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି, କାହିଁକି ନା ତାଙ୍କର ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ଐଶ୍ୱର୍ଯ୍ୟ ସମଗ୍ରଶ ବୀର୍ଯ୍ୟ ଦଶଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଚିନ୍ତନ, ଯେତେ ଧନ ରହିଛି ତାଙ୍କ ପାଖରେ ଅଛି, ଯେତେ ବଳ ତାଙ୍କ ପାଖରେ ରହିଛି, ସେ ଭଗବାନଙ୍କ କି ନାମ ହେଉଛି ବଳରାମ ବଳଦେବ, କାରଣ ତାଙ୍କର ବଳ ରହିଛି ଏବଂ ବିଶେଷ ଭାବରେ ତାଙ୍କର ଚିତ୍ ବଳ ରହିଛି। ଯେଉଁ ବଳ ଆମେ ପ୍ରାପ୍ତ ହେବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା, ନାୟମ ଆତ୍ମା ବଳହୀନ ରଭ୍ୟ। ଭଗବାନ ବିଷୟରେ ଜାଣିବା ପାଇଁ ଆମର ବଳ ଦରକାର, ସେ ବଳ ହେଉଛି ଚିତ୍ ବଳ, ସେ ଚିତ୍ ବଳ ବଳଦେବ ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କର ସବୁ ବଳ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ବଳବାନ ଯେତେ ଅଛନ୍ତି ବଳବାନ ଅଛନ୍ତି ତାଙ୍କ ଭିତରେ ମୋଦି ବଳମ ବଳବତାନ ଚାହଁ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛି ଭଗବାନ ପ୍ରଦାନ କରିଛନ୍ତି। ତେଣୁ ସେଭଳି ଭାବରେ ଐଶ୍ୱର୍ଯ୍ୟ ସମଗ୍ରଶ ବୀର୍ଯ୍ୟ ଯଶସ୍ୟ ଶ୍ରିୟ, ଯଶ ଭଗବାନଙ୍କ ଦଶ ଦେଖନ୍ତୁ, 5000 ବର୍ଷ କାଳେ ଭଗବାନ ଆସିଥିଲେ, ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଦଶ ଗାନ ହେଉଛି, ଏବଂ ତା ପୂର୍ବରୁ ମଧ୍ୟ ଗାନ ହେଉଥିଲା, ସତ୍ୟଯୁଗରେ ମଧ୍ୟ ଭଗବାନଙ୍କର କ'ଣ ଗାନ ହେଉଥିଲା, ତ୍ରେତାୟୁଗରେ ମଧ୍ୟ ଭଗବାନଙ୍କର କ'ଣ ଗାନ ହେଉଥିଲା, ଦ୍ୱାପର ଯୁଗରେ ମଧ୍ୟ ହେଉଥିଲା, କଳିଯୁଗରେ ମଧ୍ୟ ହେବ। ବିଶେଷ ଭାବରେ ଭଗବାନଙ୍କୁ ଆସିଥିଲେ ଦ୍ୱାପର ଯୁଗରେ, ଏ କଳିଯୁଗ ଲୋକମାନଙ୍କୁ କୃପା କରିବା ପାଇଁ ଆସିଥିଲେ। ତେଣୁ ନବମ ସ୍କନ୍ଧରେ ସେ କଥା ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ କଳୌ ଜନିଷ୍ୟମାଣାନା, ଯେଉଁମାନେ କଳିଯୁଗରେ ଜନ୍ମଗ୍ରହଣ କରିବେ, ଦୁଃଖ ଶୋକ ତମ ଉଦ, ତାଙ୍କର ଦୁଃଖ ଶୋକ ବା ଯାହା ଅନ୍ଧକାର ଅଜ୍ଞାନ ରହିଛି ସେସବୁ ଦୂର କରିବେ। କଳୌ ଜନିଷ୍ୟମାଣାନ ଦୁଃଖ ଶୋକ ତମନୁଦମ ଅନୁଗ୍ରହାୟ ଭକ୍ତାନା ସୁପ୍ନ୍ୟାମ ବ୍ୟତନୋଦ୍ୟତ, ତେଣୁ ଭଗବାନଙ୍କ ଆସିଥିଲେ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ତାଙ୍କର ଦଶ ବିଚାର କରୁଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଅନନ୍ତ ଦଶ ରହିଛି ଏବଂ ଭଗବାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ରହିଛି, ଏତେ ସୌନ୍ଦର୍ଯ୍ୟବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ହୋଇପାରିବ ନାହିଁ। ଏତେ ସୁନ୍ଦର ଭଗବାନଙ୍କ କନ୍ଦାର୍ପ କୋଟି କମନୀୟ ବିଶେଷ ସୋହମ, ଆମେ ଯଦି ଗୋଟେ ସୁନ୍ଦର ସ୍ତ୍ରୀ ବ୍ୟକ୍ତି ଦେଖିଲେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଛେ, ବା ଗୋଟେ ସ୍ତ୍ରୀ ଗୋଟେ ସୁନ୍ଦର ପୁରୁଷ ଦେଖିଲେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଛନ୍ତି, ଇଏ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ। କିନ୍ତୁ ଭଗବାନର ରୂପ ଏ ରୂପ ହେଉଛି କନ୍ଦର୍ପ କୋଟି କମନୀୟ, କୋଟିଏ କନ୍ଦର୍ପ ରୂପକୁ ମଧ୍ୟ ତିରସ୍କାର କରି ଭଗବାନଙ୍କ ରୂପ, ଏତେ ସୁନ୍ଦର ରୂପ ଭଗବାନଙ୍କର, ଏମିତି ଆମର ଆସିବର୍ଷ ଲୀଳା ଭଗବାନଙ୍କ ରୂପ ଏତେ ସୁନ୍ଦର, ଯେତେବେଳେ ଭଗବାନ ଆସିଲେ ବୃନ୍ଦାବନକୁ ଆସିଲେ ମଥୁରାକୁ, ତାଙ୍କ ରୂପ ଦେଖି ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ସବୁ ଯୁବତ ହୋଇଗଲେ, ଭଗବାନଙ୍କ ଏତେ ସୁନ୍ଦର ରୂପ, ଏତେ ସେମାନେ ଆନନ୍ଦିତ ହୋଇଗଲେ, ସେମାନେ ଯୁବକ ହୋଇଗଲେ, ଖାଲି ଦେଖିବାକୁ ଯୁବକ ତା ନୁହଁ, ସେଇଭଳି ଭାବରେ ତାଙ୍କର ବଳ ତାଙ୍କର ତେଜ ସେଇଭଳି ଭାବରେ ହେଇଗଲା, ଯୁବ ଭଳି ହେଇଗଲେ, ସେ ଏଦ ସଂସଦରେ ବର୍ଣ୍ଣନା କରାଯାଏ ଭଗବାନଙ୍କର, ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର। ଏବଂ ଯଶଦୃଷ୍ଟି ଜ୍ଞାନ ବୈରାଗ୍ୟ ଚାହିଁବ, ଭଗବାନଙ୍କର ସମସ୍ତ ଜ୍ଞାନ ରହିଛି, ଆମେ ଯେଉଁ କଥା କହୁଛୁ ଭଗବାନ କଥା, ସେ ଭଗବାନ ପ୍ରଦାନ କରିଛନ୍ତି ଜ୍ଞାନ, ଜ୍ଞାନ ଜ୍ଞାନବତାନ ଭଗବାନ ମୋତେ କହିଲି, ମୁଁ ଜ୍ଞାନବାନ ମୋତେ ମୁଁ ହେଉଛି ଜ୍ଞାନ, ଜ୍ଞାନ ପ୍ରଦାନ କରେ ମତା ସ୍ମୃତି ଜ୍ଞାନ ଅପହଞ୍ଚ, ଭଗବାନଙ୍କର ବି ଏସବୁ ଆସୁଛି, ଜ୍ଞାନ ଆସୁଛି, ସ୍ମୃତି ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଯେ ଏସବୁ ଐଶ୍ୱର୍ଯ୍ୟର ଗୋଟିଏ ଆଉ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ, ଯେତେ ଐଶ୍ୱର୍ଯ୍ୟ ଦେଖିବା ମଧ୍ୟ ସେସବୁ ତ୍ୟାଗ କରିପାରନ୍ତି, ଇଏ ଗୋଟିଏ ମଧ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ। ସଦସ୍ୟ ପ୍ରଦର୍ଶନ ପାଇଁ କୃଷ୍ଣ ସମସ୍ତଙ୍କୁ ଆକର୍ଷିତ କରନ୍ତି, କିନ୍ତୁ ବୃନ୍ଦାବନରେ ଯେଉଁ ଭଗବାନ ତାଙ୍କ ବ୍ରଜବାସୀଙ୍କୁ ଆକର୍ଷିତ କରନ୍ତି, ସେ ଐଶ୍ୱର୍ଯ୍ୟରେ ଆକର୍ଷିତ କରନ୍ତି ନାହିଁ, ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଉପରେ ରହିଛି ମାଧୁର୍ଯ୍ୟ, ଭଗବାନଙ୍କ ସ୍ୱାଭାବିକ ସ୍ନେହ ରହିଛି ସମସ୍ତଙ୍କର। ଆମେ ଯେମିତି ବାପ ପୁଅର ସମ୍ପର୍କ ରହିଛି, ସ୍ନେହ ରହିଛି, ମା ବା ପିତା ମାତାଙ୍କ ସମ୍ପର୍କ ରହିଛି, ଏଭଳି ଭାବରେ ଯଦି ସେମାନେ ଆକର୍ଷିତ ହୁଅନ୍ତି ଏହି ସମ୍ପର୍କ ଦ୍ୱାରା, ସେହିଭଳି ଭାବରେ
ବୃନ୍ଦାବନବାସୀମାନେ
ଭଗବାନ ସହିତ ସମ୍ପର୍କିତ, କିଏ ଦାସରସରେ ଭଗବାନଙ୍କ ସହ ସମ୍ପର୍କିତ, କିଏ ସଖ୍ୟରସରେ ଭଗବାନଙ୍କ ସହ ସମ୍ପର୍କିତ, କିଏ ବାସରସରେ ସମ୍ପର୍କିତ, କିଏ ମାଧୁର୍ଯ୍ୟ ରସରେ ସମ୍ପର୍କିତ। ତେଣୁ ସେଠି କୃଷ୍ଣଙ୍କୁ ଭଗବାନ ବୋଲି କହନ୍ତି ନାହିଁ କେହି, କିନ୍ତୁ ଆମେ ବୃନ୍ଦାବନଟା ବର୍ଣ୍ଣନା କଲାବେଳେ ଆମେ ଯେହେତୁ କୃଷ୍ଣଙ୍କୁ ଭଗବାନ କହିପାରୁ, ଆମର ବନ୍ଦ କରିପାରିବୁ ନାହିଁ, ଆମେ ଭଗବାନ ବୋଲି କହିଦେଉଛୁ। କିନ୍ତୁ ଆପଣମାନେ ଯେଉଁଟା ବିଭିନ୍ନ ବୁଝିବେ, ଆମେ କହୁଛୁ ଭଗବାନ ବୋଲି, କିନ୍ତୁ ସେ କହନ୍ତି ଭଗବାନ କେହି ଚୋର ପ୍ରସିଦ୍ଧ ଚୋର ଯଦି ପ୍ରସିଦ୍ଧ ନବନୀତ ଚୋର, ସେ ନବନୀତ ଚୋରି ସେଠି ପ୍ରସିଦ୍ଧ, ସେ ଚୋର ପ୍ରସିଦ୍ଧ ଚୋର ମାନେ ଘୃଣା କରିବା ଏଇଭଳିଆ କଥା, କିନ୍ତୁ ସେଠି ଘୃଣା କରୁନଥିଲେ, ସେ ବହୁତ ଆଦର କରୁଥିଲେ, ଚୋର ଚୋରି କରୁଥିଲେ, ତାଙ୍କର ଆଦର ପଡ଼ିଯାଉଛି ଭଗବାନଙ୍କର ଅଦ୍ଭୁତ କର୍ମ, ଭଗବାନ ଜନ୍ମ କର୍ମ ଚଲେ ଦିବ୍ୟ, ଭଗବାନ ସବୁ ଦିବ୍ୟ, ଜଣେ ଚୋରି କଲା ମାନେ ଆମେ ତ ଘୃଣା କରୁଛେ, କିନ୍ତୁ ସେଠି ତାଙ୍କୁ କେହି ଘୃଣା କରୁଥିଲେ, ତାଙ୍କୁ କାଗଜ କେମିତି ତାଙ୍କୁ ଚୋରି କରନ୍ତୁ, ଭଗବାନ କେମିତି ଆମ ଘରୁ ଚୋରି କରନ୍ତୁ, ଏଇଭଳି ଭାବରେ ସବୁ ବିଡ଼ା ରହିଛି ଭଗବାନଙ୍କର। ତେଣୁ ଅଷ୍ଟମଧ୍ୟାୟରେ ସେ କଥାଟି କୁହାଯାଇଛି ଯେ ଭଗବାନ ଯେଉଁ ଲୀଳା କରୁଥିଲେ, ସେ ଲୀଳାରେ କ'ଣ କରୁଥିଲେ ନା ବର୍ଷା ମୁଞ୍ଚନ କ୍ୱଚିତ ସମୟ କୋଷ ସଞ୍ଜାତ ରସ ସ୍ତେୟଂ ସ୍ୱାଦ୍ୟକ କତିପୟ କଳ୍ପିତ ଯୋଗୈ ମର୍କାନ୍ ଭୋକ୍ୟାନ୍ ବିଭଜତି ସ ଚେନ୍ନାଦି ଭାଣ୍ଡ ଭିନ୍ନତି ଦ୍ରବ୍ୟଲାଭେ ସ ଗୋପିତ ଜାତି ଉପକୃତ ଭଗବାନ। ମାନେ ଲୀଳା ସମୟରେ ବର୍ଣ୍ଣନା କରାଯାଇଛି, ଆମେ ଏଇ ଲୀଳାକୁ ଆରମ୍ଭ କରିବା ନବମଧ୍ୟ ଦାମୋଦର ଲୀଳା, ଯେ ଭଗବାନ କ'ଣ କରୁଥିଲେ ନା ବର୍ଷା ମୁଞ୍ଚନ କୋଚି ସମୟ ଅସମୟ ଭଗବାନ ଚୋରି କେମିତି କରନ୍ତି, ତାଙ୍କର ତାଙ୍କର ଚୋରି ଚୋରିରେ ରହିଛି ଉପାୟ ରହିଛି, କଳ୍ପିତ ସ୍ତେୟ ଯୋଗେ କେମିତି ଚୋରା ଚୋରି କରାଗଲେ ତା ପାଇଁ ମଧ୍ୟ ଉପାୟ ବ୍ୟବହାର କରିଛନ୍ତି, ସବୁକିଛି ତାଙ୍କର ଅଛନ୍ତି, ଚୋର ଯୋଉ ଚୋରି କରୁଛି ବିଭିନ୍ନ ଉପାୟରେ ଚୋରି କରୁଛି, ଏ ଉପାୟ ମଧ୍ୟ ଭଗବାନ ପ୍ରଦାନ କରିଛନ୍ତି, କାରଣ ଭଗବାନ ବି ଚୋରି କରୁଥିଲେ ବୃନ୍ଦାବନରେ। ତେଣୁ ସେ କ'ଣ ତାଙ୍କର କ'ଣ ଉପାୟ କହିଲେ ଚୋରି କରିବା ପାଇଁ ନା ପ୍ରଥମେ ବର୍ଷା ମୁଞ୍ଚନ ବା ଲକ୍ଷ୍ମୀମାନେ ଯଦି ଭଙ୍ଗା ହେଇଥିବେ ତାକୁ ଫେରିଦେବେ ଅସମୟ, କ୍ଷୀର ଦୁଇଟା ସମୟ ନୁହଁ ଅସମୟ ଫେରିଦେବେ। ତେଣୁ ବର୍ଷା ମୁଞ୍ଚନ ପ୍ରତି ସମୟ କୋଷ ସଞ୍ଜା ଦଶ ଯେତେବେଳେ ଗାଈ ବାଛୁରୀ ଯାଇ ଗାଈର କ୍ଷୀର ପିଇଦେବ ସେତେବେଳେ ସେ ଗୃହ ମାଲିକ ସେ ଭୀଷଣ କ୍ରୋଶ ବହୁତ କ୍ରୋଧ କରିବେ, ଯିଏ କଲା କିଏ ପିଇଦେଲା, ଦେଖିଲା କୃଷ୍ଣ ଆସନ୍ତି କୃଷ୍ଣ ତାପରେ କ୍ରୋଧ କରିବେ ଭଗବାନ ସଞ୍ଜା ହସ, ଭଗବାନଙ୍କ ହସିଲେ ଭଗବାନଙ୍କ ହସ ଏତେ ସୁନ୍ଦର, ତେଣୁ ତାର କ୍ରୋଧ ଚାଲିବ, ଗାଈ ଗାଈରୁ କ୍ଷୀର ପିଇଦେଲେ ମଧ୍ୟ ଭାବିଲେ କିଛି ଆଉ କ୍ରୋଧ କରିବେନି। ତେଣୁ ଏଇଠି ଚାକିରି ନେଇ ରଖିଲା ବେଳକୁ ଆସିଲେ କ'ଣ କରିବେ ଭଗବାନ ଯାଇକି ଘର ଭିତରେ ଖରାପ ହେଇ ଯାଇକି ସବୁ ଆସିବେ ବାସିମାନଙ୍କୁ ସେ ନେଇକି ସବୁ ମନାମ କରିବେ, ଆ ଭିତରେ ଭଗବାନ ସମାନ ହେଇଗଲା ଚୋରି କରିବା ପାଇଁ ବାହାରି ହେଇଗଲା ଭଗବାନଙ୍କୁ ଚୋରି କରିବେ, ସେଇଆ ସ୍ୱାଦ କ୍ଷତି ଦେଇପାରିବ ଭଗବାନ ଚୋରି କରିବେ ଏବଂ ସେ ଲୌଣିକାରୀ ତାଙ୍କର ତାଙ୍କ ବାଳମାନଙ୍କୁ ଏବଂ ବାନରମାନଙ୍କୁ ଏମାନଙ୍କୁ ପ୍ରଦାନ କରିବେ, ସେଇ ଆମେ ଏଇଭଳି ଭାବେ ଚୋରି କରି ସ୍ୱାଦ ଦିଅନ୍ତି ଭଗବାନ ସ୍ୱାଦ ଆସ୍ୱାଦନ କରନ୍ତି। ଠିକ ଭଗବାନ ଭଗବତ ଗୀତାରେ କହିଲେ ଯେ ପତ୍ରଂ ପୁଷ୍ପଂ ଫଳଂ ଦ୍ୱୟଂ ଯୋ ବି ଭକ୍ତ୍ୟା କରିଛନ୍ତି, ଭଗବାନଙ୍କର କୌଣସି କ'ଣ ତାଙ୍କର କୌଣସି ଭୋଗ ନାହିଁ, ଆମେ ଯେମିତି ଖାଦ୍ୟ ନ ପାଇଲେ ଆମକୁ କ୍ଷୁଧା ହେଉଛି, ଭଗବାନଙ୍କର ସେଭଳି କ୍ଷୁଧା ନାହିଁ, କାରଣ ସେ ହେଉଛନ୍ତି ପୂର୍ଣ୍ଣ ରାମ, ସେ ହେଉଛନ୍ତି ପୂର୍ଣ୍ଣ ଆତ୍ମା ରାମ, ତାଙ୍କର କୌଣସି କାମନା ନାହିଁ, ସେ ଆତ୍ମାର ଆନନ୍ଦ ହେଉଛି, ତାଙ୍କ ଶରୀର ହେଉଛି ଦିବ୍ୟ ଶରୀର, ତେଣୁ ଦିବ୍ୟ ଶରୀରରେ କୌଣସି ଆବଶ୍ୟକତା ନାହିଁ, ସ୍ୱୟଂ ସମ୍ପୂର୍ଣ୍ଣ ଅଛି ପୂର୍ଣ୍ଣ ସବଳ ଭଗବାନ, କିନ୍ତୁ ଆମକୁ ମାଗୁଛନ୍ତି ଟିକେ ଆମକୁ ପତ୍ରରେ ଦିଅ, ଫୁଲଟି ଦିଅ, ନହେଲେ ଫଳଟି ଦିଅ, ପତ୍ର ପୁଷ୍ପ ଫଳ ତୋୟ ତୋୟ କେମିତି ଜଳ ବା କ୍ଷୀର ଯାହାକି ଦିଅ, ଏସବୁ କାହିଁକି ମାଗୁଛନ୍ତି ନା ଏଇ ଦ୍ୱାରା ଆମେ ଭଗବାନ ପ୍ରଦାନ କରିବା ଖାଦ୍ୟ, ସେଇ ଯେତେବେଳେ ଭଗବାନ ସେ ଖାଦ୍ୟ ଗ୍ରହଣ କଲା ପରେ ସେ ଯେଉଁ ପ୍ରସାଦ ଅବଶିଷ୍ଟ ଯେଉଁ ରହିଲା ପ୍ରସାଦ, ସେ ପ୍ରସାଦରେ ଆମେ ଯେଉଁ ଗ୍ରହଣ କରିବା ତାହେଲେ ଆମର ସମସ୍ତ କିଡ଼ି ବିଷ ଦୁଃଖରେ ସର୍ବ କିଡ଼ି ବିଷୟ, ଆମେ ଯଦି ଭଗବାନ ପ୍ରଦାନ କରି ଖାଦ୍ୟ ନ ପାଇବା ତାହେଲେ ଆମେ ପାପ ହିଁ ମୋଚନ କରିବା,
ভগবান
যজ্ঞ শিষ্টা সমস্ত মুচ্ছন্দে পর্ব করতে ভুঞ্জন্দে আত্মকারণা তদন্ত সবটা অনুসন্ধান লোক সমস্তে নিজ পাই খাদ্য ব্রত গ্রহণ করছেন। জনসাধারণ ভগবান আত্মকরণ কিন্তু যদি আমি কিছু খাদ্য রুচি করতে সেই খাদ্য ভগবান আজি আমার মন্দিরে ভগবান ভোগ রাখুন। সেই ভাবে আমার ঘর ভিতরে মন্দির আমি মন্দিরে খাদ্য করতে সেই খাদ্য আমরা গ্রহণ করিবা এবং সেই অর্থিত খাদ্য যে প্রসাদ করি কুয়া যাবে সেই প্রসাদ যদি আমি গ্রহণ করিবা প্রসাদে সর্ব দুঃখ আনা যদি আমি প্রসাদ খাইবা তাহলে আমি সমস্ত দুঃখ দূরে হইব ভগবন্তের ভগবান প্রসাদে সর্ব দুঃখ আনা হানি রস্য জানাতে সমস্ত দুঃখ হানি হইব নষ্ট হইব প্রসন্ন দেহ সে আসু বুদ্ধি পড়ে তেমন আমার দুঃখ চালিবে আমি প্রসন্ন হয়ে যা আমাদের দেওয়া তেমন আমার বুদ্ধি ভগবান পাখে লাগবে খাদ্য মাধ্যমে আমি খাদ্য গ্রহণ করতে আর যারা মাধ্যমে আমার বুদ্ধি ভগবান প্রতি আসে খাদ্য খাইবা দ্বারা তেমন ভগবান চুরি করছেন সেটি তো দেখছেন ভগবান করছে আবশ্যকতা নাই কিন্তু ভক্ত সবাই তেমনি ভগবান প্রদান করিব যেহেতু ভগবান সাধারণ ব্যক্তিমানের কথা করেছেন মতো দিও খাদ্য ভগবান খাদ্য আবশ্যকতা নাই কিন্তু আমি যদি ভগবান প্রদান করি সেই প্রসাদ গ্রহণ করিবা তাহলে আমি সমস্ত পাপ কর্ম প্রতিক্রিয়ার মুক্ত হয়ে পারিবা আনন্দিত হবা আমার বুদ্ধি ভগবান পাখে লাগিব যেসা খায় অন্ন ওইসা হয় মন্ন কথা রয়েছে ওড়িয়ারে আমি যে ভাবে অন্ন খাইবা সেই ভাবে আমার মন হব তেমন এটি ভগবান কম করছেন না চুরি করছেন কারণ সেখানে ভগবান প্রতি আকর্ষ সেখানে তাহলে ভগবান কিছু প্রদান করিবে কৃষ্ণ কিছু প্রদান করিবে সেই ভাবে চুরি করি যদি বলছেন সেটা সেখানে আনন্দ হচ্ছে যাহা চুরি হবে সেখানে মন্দুক করছেন সেখানে কৃষ্ণ আনন্দ চুরি করতে নাই মন্দুক করছেন তবে এই ভাবে কথা কহুলে যে যা গরু ভগবান যাওনা চুরি করিবে সে গোপী ভগবান কৃষ্ণকে দেখিপারে কৃষ্ণ প্রতি তাঙ্কর দেখিপাই লালসা রয়েছে সমস্ত দশম একত্রিশ অধ্যায় বর্ণনা করা হল ভগবান এত সুন্দর রূপ ভগবান সকালে চালি যাতে দশা ধারণ করা সেতবে গোপী মানে ভগবান বিভিন্ন ত্রুটি যুগায় গোটে ক্ষণ মধ্যে যুগ বলে লাগবে তেমন এইভাবে ভাবে কৃষ্ণ যদি দেখি দেখিপারে গোপী মানে সে আসছেন গোপী ভগবান দর্শন করিবে নন্দাড়ে আসছেন ভগবান দর্শন কৃষ্ণ দর্শন করিবে আমি যে ভগবান প্রতি আমি সেভাবে গ্রহণ করি কারণ আমি ভগবান ন কেউ রহিপারি না কিন্তু সেটিকে ভগবান প্রতি গ্রহণ করেন না কৃষ্ণকে সেখানে স্বাভাবিক ভাবে প্রেম রয়েছে কৃষ্ণ প্রতি স্বাভাবিক প্রেম আমার এই যে প্রভু কহিলে গোপীনাথ কহিলে যে তিনোটি তত্ত্ব রয়েছে গোবিন্দ মদন মোহন এবং গোপীনাথ এ মদন মোহন হচ্ছে সম্মত তত্ত্ব গোবিন্দ হচ্ছে অভিজ্ঞ তত্ত্ব এবং গোপীনাথ হচ্ছে প্রয়োজন তত্ত্ব আমার এটি গোবিন্দদের বলছি হচ্ছে অভিজ্ঞ তত্ত্ব আমার যে সম্বন্ধ রয়েছে এই সম্বন্ধটা হচ্ছে ক্ষণিক সম্বন্ধ এই শরীর পিতা থাকা পর্যন্ত এই সম্বন্ধটি রয়েছে পিতা পুত্র যা সম্বন্ধ রয়েছে এই শরীর থাকা এই সম্বন্ধটি রয়েছে কিন্তু এই শরীর চালিগলে সেই সম্বন্ধটি ছিন্ন হয়েযাবে কিন্তু ভগবান সম্বন্ধ সে সম্বন্ধ হচ্ছে সবুরে রয়েছে নিত্য সম্বন্ধ হনিমান দিগলোকে দিবভূত সনাতন সনাতন ভাবে আমি ভগবান সম্বন্ধিত কিন্তু আমি যে কহিলে এই কাম ক্রোধ লোভ মহ যোগু আমি ভগবান সঙ্গে সম্বন্ধে ছিন্ন হইলে আমি সে সম্বন্ধে জানি না এই সমস্ত বৈদিক শাস্ত্রর তিনোটি তত্ত্ব রয়েছে এই সম্বন্ধ জ্ঞান আসব ভগবান সঙ্গে আমি সম্বন্ধ রয়েছি সেই সম্বন্ধ জ্ঞান আমি প্রাপ্ত হওয়া ভগবান সঙ্গে এই সম্বন্ধ আমার রয়েছে এবং সেই সম্বন্ধ সহিত কেমিতে আমি সম্পর্ক রাখিবা না অভিধেয় ভক্তি মাধ্যমে এই ভক্তি হচ্ছে নয় প্রকার ভক্তি রয়েছে শ্রবণম কীর্তনম কৃষ্ণ স্মরণম পাদ শ্রবণম অর্চনম বন্ধনম দাস্য সত্য আত্মনিবেদনম এই নয়টি অঙ্গ রয়েছে ভক্তির তেমন এই ভক্তির অঙ্গ আছে হচ্ছে শ্রবণ যেমন শ্রবণ করছেন সে ভবিষ্যতের কীর্তন করিপারে ভগবান কথা করিপারে ଶ୍ରବଣ ନକରି ଭଗବାନ କଥା କହିପାରିବେ ନାହିଁ। ଏବଂ ଯେତେବେଳେ ଶ୍ରବଣ ଏବଂ କୀର୍ତ୍ତନର ସୁଯୋଗ ନ ମିଳୁଛି ସେତେବେଳେ ସ୍ମରଣ କରନ୍ତି। ଆମ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି ଯେ ଏଇ ଗୋଟିଏ ଅଙ୍ଗର ଅଙ୍ଗ ଆଚରଣ କରି ସିଦ୍ଧି ପ୍ରାପ୍ତ ହୋଇଯାଇଛନ୍ତି। ଶ୍ରବଣରେ ଶ୍ରବଣେ କରିକି କରିକି ମହାରାଜ ସାତ ଦିନ ଭାଗବତ କଥା ଶ୍ରବଣ କଲେ ସେ ସିଦ୍ଧି ପ୍ରାପ୍ତ ହେବାକୁ ଧ୍ୟାନ ଚାଲିଲେ। ସୁଖଦେବ ଗୋସ୍ୱାମୀ ଅବଭବ କରିଆସନ୍ତି କୀର୍ତ୍ତନ ସୁଖଦେବ ଗୋସ୍ୱାମୀ ଭାଗବତଙ୍କୁ କହିଲେ କୀର୍ତ୍ତନ କଲେ ସେ ମଧ୍ୟ ସିଦ୍ଧି ପ୍ରାପ୍ତ ହେଲେ। ଏହିଭଳି ଭାବରେ ଆମର ହନୁମାନ ଦେବ ଏଠି ରହିଛନ୍ତି। ହନୁମାନ ଦେବ ସେ ହେଉଛନ୍ତି ଭଗବାନଙ୍କ ଦାସୀ କପିପତି ଯେ ଭଗବାନ ସବୁ ଦାସୀଙ୍କ ମଧ୍ୟ ସମ୍ପର୍କିତ। ତେଣୁ ଏହିଭଳି ଭାବରେ ବୃନ୍ଦାବନ ଆସମାନେ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି। ଭଗବାନ ସମ୍ବନ୍ଧିତ ନୁହଁନ୍ତି, ତାଙ୍କର ସ୍ୱାଭାବିକ ସମ୍ବନ୍ଧ ରହିଛି। ବ୍ରଜର ପ୍ରେମ ମାଧୁର୍ଯ୍ୟ ସମ୍ବନ୍ଧ ଅଭିଯୋଗରେ ପ୍ରୟୋଜନ କର୍ତ୍ତ ଆସିବ। ପ୍ରୟୋଜନ କର୍ତ୍ତ ହେଉଛନ୍ତି ଗୋପୀନାଥ, ଯିଏକି ପ୍ରୟୋଜନ ବା ପ୍ରେମ ପ୍ରଦାନ କରିବେ। ସେଇ ପ୍ରେମ ସେମାନେ ପ୍ରାପ୍ତ ହୋଇଥିଲେ। ଆମେ ଭୌତିକ ଜଗତରେ ଯେଉଁ ତଥାଗତ ପ୍ରେମ, ଇଏ ପ୍ରକୃତ ପ୍ରେମ ନୁହଁ, ଇଏ ହେଉଛି କାମ। ଆତ୍ମେନ୍ଦ୍ରିୟ ପ୍ରତିବାଂଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିବାଂଛା ଘରେ ପ୍ରେମ ନାମ। ଭୌତିକ ଜଗତରେ ଯେଉଁ ବିଭିନ୍ନ ପ୍ରକାର ସଙ୍ଗୀତ ରଚନା କରାଯାଉଛି, ବିଭିନ୍ନ ପ୍ରକାର କାବ୍ୟ କବିତା ସବୁ ରଚନା କରାଯାଉଛି, ପ୍ରେମ ବିଷୟରେ କରାଯାଉଛି, ଏ ଭୌତିକ ଜଗତରେ ପ୍ରକୃତ ପ୍ରେମ ନାହିଁ, ଇଏ ହେଉଛି କାମ। ନିଜର ନିଜର ପ୍ରୀତି ପାଇଁ ଆମେ ସେଇଟା କରୁଛେ, କିନ୍ତୁ ଯେତେବେଳେ ସେହି ପ୍ରୀତି ଭଗବାନ ପ୍ରତି ଅର୍ପିତ ହେବ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଭଗବାନଙ୍କୁ ନିଜ ପ୍ରୀତି କରିବା ଘରେ ପ୍ରେମ ନାମ, ତାକୁ କହିଲେ ପ୍ରେମ। ବ୍ରଜବାସୀମାନଙ୍କର ସେହି ସ୍ୱାଭାବିକ ପ୍ରେମ ରହିଛି। ତେଣୁ କୃଷ୍ଣ ଚରିତ୍ରରେ ମଧ୍ୟ ସେ ଆନନ୍ଦିତ ହୁଅନ୍ତି, ଚରିତ୍ର କଲେ ତାଙ୍କ ଦୁଃଖ ହୁଏ, ତେଣୁ କୃଷ୍ଣଙ୍କୁ ଦେଖିପାରନ୍ତି ନାହିଁ। ତେଣୁ ସେ ଆସନ୍ତି ଆମ ମହାରାଜ ଗୋପୀ ଘରେ ଗୋଟିଏ ଗୋପୀ ଆସିଲେ ନନ୍ଦ ମହାରାଜଙ୍କର ଯେଉଁ ରହିଛି ଯେଉଁ କାବ୍ୟ କାବ୍ୟମାନେ ସବୁ ରୁହନ୍ତି ସେ ତାଙ୍କୁ ଆସିଲେ କୃଷ୍ଣଙ୍କୁ ଦେଖିବେ। କୃଷ୍ଣ ଯାଆନ୍ତି ଗୋଦହନ କରନ୍ତି, ତେଣୁ ସେହି ସମୟରେ ଯେତେବେଳେ ଗୋପୀ ଆସିଛନ୍ତି ସେତେବେଳେ କୃଷ୍ଣଙ୍କୁ ଦେଖିଲେ, ଭଗବାନ ରୂପ ଦେଖିଲେ, କେତେ ସୁନ୍ଦର ରୂପ। ତେଣୁ ସେ ଗୋଟେ ବାହାନା କଲେ ଯେ ମୁଁ ଆସିଛି ଗୋବର ନେବା ପାଇଁ, ଗୋବର ଇଚ୍ଛା କରେ। ତାଙ୍କର କ'ଣ ଗୋବର ଅଭାବ, ମାତାଜୀଙ୍କର କ'ଣ ଗୋବର ଅଭାବ କି? ଗୋବର ଅଭାବ ନାହିଁ, କିନ୍ତୁ କୃଷ୍ଣଙ୍କ ସହିତ କେମିତି ଟିକେ କଥା ହେବେ। ତେଣୁ ଭଗବାନ କୃଷ୍ଣ ମଧ୍ୟ ସେଇଭଳିଆ କହୁଛନ୍ତି, ହଁ ଗୋବର ନେଉଛି କ'ଣ ଦାମ ଦେବ, କେତେ ଦାମ ଦେବ, ଗୋବର କିଏ ନେଉଛନ୍ତି କେତେ ଦାମ ଦେବ ନା, ଗୋଟେ ହାତ ଗୋଟେ ହାତରେ ସବୁ ଦେବି ମାଖନ ଦେବି ମାଖନ ଚୋରରେ ସେ ପ୍ରସିଦ୍ଧ ଚୋରି କରୁନା ତାଙ୍କରୁ ସେ କହିଲେ ଗୋଟେ ହାତରେ ମାଖନ ଦେବେ, ଯଦି ହାତରେ ମାଖନ ଦେବେ ଟିକେ ଦେବି ମାଖନ ଆଣିକି ଯଦି ନେବ କେତେ ଟିକେ ନେବ ନା ଯେତେ ଟିକେ ଦରକାର ଦେବେ ଆଉ କେବେ ଜାଣିବ କେତେ ଟିକେ ନେଲ କହିବ ଦଶ ଟିକେ ନେଲ ଏଗାର ଟିକେ ହେଇଯିବ ନା, ମୁଁ ଏଇ ଗୋବରରେ ତମର ଗାଲରେ ଗୋଟେ ଦିନ କରିଦେବି, ଗୋବରରେ ଗୋଟେ ଗୋଟେ ଟିକେ ନେଲା ବେଳେ ସେ ଗୋବରରେ ଗୋଟେ ଗାଲରେ ଚିହ୍ନ କରିଦେବି ଭଗବାନଙ୍କର କୃଷ୍ଣଙ୍କର। ତେଣୁ ଭଗବାନ ଏତେ ତାଙ୍କ ପ୍ରତି ପ୍ରେମ ରହିଛି ଭଗବାନଙ୍କର, ଆମେ ଶୁଣିବା ଦାମୋଦର ଲୀଳାରେ ସେ ପ୍ରେମ କଥା କୁହାଯିବ, ପ୍ରେମ ଦାମ ସୀମା ସେ ପ୍ରାପ୍ତ ହେଇଥିଲେ ବ୍ରଜବାସୀମାନେ। ଭଗବାନ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ତ୍ୟାଗ କରିଥିଲେ ଏସବୁ ଶୁଣିବା, ତେଣୁ ସେ କ'ଣ କରନ୍ତି ଗୋପୀମାନଙ୍କ ପ୍ରତି ତାଙ୍କର ଏତେ ପ୍ରେମ ରହିଛି ସେ ଯେଉଁ ଗୋଟିଏ ଲଗେଇଦେଲା ଗୋବର ଲଗେଇଦେଲେ ଚିହ୍ନ ତାକୁ ଦୁଇଟା କରିଦେଲି ମାଖନ ଖାଇବା ପାଇଁ ମାଖନ ଖାଇବା ଭଗବାନ ବାଳକ ଭଗବାନ ଛୋଟ ପିଲା ଗୋପୀ ମାନେ କହିଲେ ନା କାହିଁକି ନାଚିବି ନା ଆମେ ତମକୁ ମାଖନ ଦେଉ ସନ୍ଦେଶ ଦେଉ ଏଇଭଳିଆ କହିଲେ ଭଗବାନ ନୃତ୍ୟ କରିବେ। ଗୋପୀ ଗୋପିତ ନୃତ୍ୟ ଭଗବାନ ବାଳକ କରିଛି ଏବଂ ଉଦ୍ଗାରଟି କରିଛି ମୁଗ୍ଧ, ଯଦି ସେ ଗୋପୀ ପାଇଲେ କୃଷ୍ଣ ତମେ ଟିକେ ଗାଁ ସଙ୍ଗୀତ ଗାଁ କର ସଙ୍ଗୀତ ଗାଁ ସଂଗ୍ରାମ ଟିକେ ଉଦ୍ଗାରଟି କରିଛି ମୁଗ୍ଧ ତନ୍ଦଶ ଦାରୁ ଯନ୍ତ୍ରବତ ଭଗବାନ ଗୋପୀମାନଙ୍କ ବସ କେମିତି ହେଇଥିଲେ ଦାରୁ ଯନ୍ତ୍ରବତ ଯେମିତି ଗୋଟେ କାଠ କଣ୍ଢେଇକି ଜଣେ କଣ୍ଢେଇ ନଥାନ୍ତି ଯେଉଁଭଳି ଭାବରେ ସେ ତାକୁ ହରାନ୍ତି ସେ ସେଇଭଳିଆ ନୃତ୍ୟ କରେ ସେଇଭଳିଆ ଗୋପୀମାନେ କୃଷ୍ଣଙ୍କୁ ଏଇଭଳିଆ ବସବାସ ରଖିଥିଲେ। ଏଇ ଦାମୋଦର ଲୀଳାରେ ସେ ଶୁଣିବା କଥା ଏଇସବୁ ଏକାଦଶ ଅଧ୍ୟାୟ ବର୍ଣ୍ଣନା କରାଯାଏ ଏଇଭଳି ଭାବରେ ଭଗବାନ ତାଙ୍କୁ ବସ ହେଇଯାଇଥିଲେ। ତେଣୁ
ఏస్తేయం స్వాదత్యత తదిపయ
ఆమె అందరూ దేవత ప్రభు శివుడి నృత్య చంద్ర అంగీక సందర్భాలు ముఖ్య భగవాన్ నృత్య నాథ
ତେଣୁ ଏଇ ଯୋଗ ହେଲା ତେୟମ ସ୍ୱାଦତ୍ୟତ ଦଧିପୟ
ଦହି ଲହୁଣୀ ଇତ୍ୟାଦି କ୍ଷୀର ଇତ୍ୟାଦି ସେ ଏହିଭଳି ଭାବରେ ଚୋରି ଚୋରି କରନ୍ତି ବିଭିନ୍ନ ଉପାୟ ସଂଗ୍ରହ କରି ବିଭିନ୍ନ ଉପାୟ ଚୋରି କରନ୍ତି
କିଭଳି ନା କଳ୍ପିତେଇ ସେ ଯୋଗେ ବିଭିନ୍ନ ଉପାୟ ସେୟର ଚୋରିର ମଧ୍ୟ ବିଭିନ୍ନ ଉପାୟ ଅଛି ସେ ଜ୍ଞାନ ମଧ୍ୟ ଭଗବାନ ଦେଉଛନ୍ତି ଆଜିକାଲି ଯେଉଁ ଚୋରି ହେଉଛି ଚୋରି କରୁଛନ୍ତି ସେ ଜ୍ଞାନ ମଧ୍ୟ ଭଗବାନ ଦେଇଛନ୍ତି ଆମ ଶ୍ରୀମଦ ଭକ୍ତିଦାନ ଶ୍ରୀ ଭଗବାନ ମହାରାଜ କହନ୍ତି ଆଚାର୍ଯ୍ୟ ସେ କହନ୍ତି ଚୋରି ଭଗବାନ ତାକୁ ଚୋର ଭଗବାନ ତାଙ୍କୁ ଭଗବାନ ଟିକେ ସାହାଯ୍ୟ କରନ୍ତୁ ଚୋରି କରିବି ଯାହା ଭୁଲ ଚୋରି ହେବ ସେ ଘର ମାନେ କ'ଣ ପ୍ରଭୁ ମୋର ଯଦି ଚୋରି ନ ହେବ ତେଣୁ ଭଗବାନ ଏହିଭଳି ଭାବରେ ବାଲାନ୍ସ କରନ୍ତି କାହାଙ୍କ ଚୋରି ପାଇଁ ସୁଯୋଗ ଦିଅନ୍ତି କାହାଙ୍କ ଚୋରି ମଧ୍ୟ ମୋତେ ଧାରା ପକେଇ ଦିଅନ୍ତି ତେଣୁ ଭଗବାନ ଏହିଭଳି ଭାବରେ ଏହା କରନ୍ତି ଅନୁମତି ପ୍ରଦାନ କରନ୍ତି ତେଣୁ ଏଇ ଯେଉଁ ଚୋରିର ବିଭିନ୍ନ ଉପାୟ ରହିଛି ସେ ଉପାୟ ମଧ୍ୟ ଭଗବାନ ବାହାର କରି ଏଇଭଳି ଭାବରେ ଚୋରି କରନ୍ତି ଏବଂ ମଦାନ ଭୋକ୍ଷାନ ଭୋଜତି ସେ ଯେଉଁ ଦଧିପାଠାରେ ଭୋଷିକା ଥିବ କେମିତି କ'ଣ କରିକି ତା ଉପରେ ଚଢ଼ି ସେ ଦଧିପାଠକୁ ଆଣି ବା ମାଖନ ଖଣ୍ଡକୁ ଆଣି କ'ଣ କରନ୍ତି ମର୍କାନ ଭୋଜତି ମର୍କାନରେ ମର୍କଟମାନ ପ୍ରଦାନ କରନ୍ତି ଭଗବାନ ହନୁମନ୍ତ ଏବଂ ତାଙ୍କର ଯେଉଁ ମର୍କଟ ମାନେ ଥିଲେ ଭଗବାନ ରାମଚନ୍ଦ୍ରଙ୍କର ସାହାଯ୍ୟ କରିଥିଲେ ଅନେକ ରାମଚନ୍ଦ୍ରଙ୍କର ଭଗବାନଙ୍କର ସାହାଯ୍ୟ କରିଛନ୍ତି ସୀତା ଅନ୍ୱେଷଣରେ ସାହାଯ୍ୟ କରିଛନ୍ତି ଏବଂ ଲଙ୍କାରେ ରାବଣ ସହିତ ଯୁଦ୍ଧରେ ଯୋଗ ଦେଇଛନ୍ତି ମର୍କଟ ମାନେ ତେଣୁ ଭଗବାନ ରାମଚନ୍ଦ୍ର ସେ ଭାବନ୍ତି ମୁଁ ଋଣୀ ହୋଇଗଲି ଭଗବାନ ଏହିଭଳି ଭାବରେ ନିଜକୁ ସାମାନ୍ୟ ଜଣେ ଭଗବାନଙ୍କୁ ସେବା କଲେ ଭଗବାନ ନିଜକୁ ଋଣୀ ବୋଲି ଭାବନ୍ତି ତେଣୁ ଭଗବାନ କୃଷ୍ଣ ବର୍ତ୍ତମାନ ନିଜେ ଚିନ୍ତା କରୁଛି ମୁଁ ରାମ ଅବତାରରେ ତାଙ୍କୁ ଯେଉଁ ଋଣୀ ରହିଯାଇଥିଲି ବର୍ତ୍ତମାନ ସେ ଋଣ ସୁଝେଇବା କହିକି ଏହି ଭାବରେ ସେ ତାଙ୍କୁ ପ୍ରଦାନ କରେ ମର୍କାନ ବିଭଜତି ମର୍କଟମାନ ମଧ୍ୟ ପ୍ରଦାନ କରନ୍ତି ଭକ୍ଷାନ ଏବଂ ମର୍କଟମାନେ ଯଦି ମାନେ ତାଙ୍କ ପେଟ ପରିଗଲା ସେମାନେ ଆଉ ଖାଇବା ପାଇଁ ଚାହିଁବେ ନାହିଁ ସେମାନେ ଚାହିଁବେ ତାଙ୍କୁ ସେତେବେଳେ ଛିନ୍ନାନ୍ତି ଭାଣ୍ଡ ଭିନ୍ନନ୍ତି ସେ ଦଧିଭାଣ୍ଡକୁ ଭାଙ୍ଗି ଦିଅନ୍ତି କୃଷ୍ଣଙ୍କୁ ଭାଙ୍ଗି ଦିଅନ୍ତି ସେ ଦଧିଭାଣ୍ଡକୁ ଏବଂ ଯେଉଁଠି କିଛି ନ ମିଳିଲା ଦ୍ରବ୍ୟ ଲାଭେ ସହିତ ଦ୍ରବ୍ୟ ଲାଭ ଯଦି କେଉଁଠି କେଉଁ ଘରେ ମିଳିଲା ନାହିଁ ସେ କ'ଣ କରିବେ ଭଗବାନ କୋପ ପ୍ରଦାନ କୋପ ହେଇଯିବେ ତାଙ୍କୁ କ୍ରୋଧ କରିବେ ଛୋଟ ପିଲା କ୍ରୋପ କରିବେ କ୍ରୋଧ କରି କ'ଣ କରିବେ ନା ଜାତି ଅପକୃଷ ଅପକୃଷ ଲୋକା ସେ ଘରେ ଯଦି ଛୋଟ ପିଲା ଥିବ ଚୁମୁଡ଼ି ଦେବେ ଚୁମୁଡ଼ି ଦେଇ କହିବେ
ସେ କାନ୍ଦିବେ ଏସବୁ ଗୃହ ଘର କାହିଁ ଦେଖିଲେ ମୋ କୃଷ୍ଣ ମିଳିବାରେ କହୁ ତେଣୁ କୃଷ୍ଣ କହିବେ ଆଜି ଖାଲି ପିଲାକୁ କ'ଣ ଦେବି କାଲି ଯଦି ମୋ ପାଇଁ ଖାଦ୍ୟ ନଥିବ ତାହେଲେ ମୁଁ ଘରକୁ କରିଦେବି ଏଇଭଳି ଭାବରେ କହିବି ଏଇଭଳି ଭଗବାନ ଲୀଳା କରୁଥିଲେ ଅଷ୍ଟମଧ୍ୟାୟ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି କିନ୍ତୁ ଆମେ ଆକୁ ବିଷୟରେ ବର୍ଣ୍ଣନା କରିବା ନାହିଁ କାରଣ ନବମଧ୍ୟାୟରେ ଯେଉଁ ଲୀଳାଟି ଅଛି ଦାମୋଦର ଲୀଳା ସେ ଲୀଳାଟି କହିବା ସେ ଲୀଳାର ଉପକ୍ରମରେ କଥା କହିଲେ ଏଇଭଳି ଭାବରେ ଗୋପୀମାନେ ଯଶୋଦାଙ୍କୁ ବହୁତ ଆସି କ'ଣ ଅଭିଯୋଗ କରନ୍ତି ତମ ପୁଅ ଆମକୁ ଚୋରି କଲେ ତମ ସେ ଚୋରି କଲା ଏଇଭଳି ଭାବରେ ବହୁତ ଲୀଳା ରହିଛି ତେଣୁ ଯଶୋଦା ମା ଚିନ୍ତା କଲେ କାହିଁକି କୃଷ୍ଣ ଚୋରି କରୁଛି ଆମର କ'ଣ କ୍ଷୀର ଅଭାବ ନା ଲହୁଣୀ ଅଭାବ ନା କ'ଣ ଅଭାବ ନଲକ୍ଷ ଗାଭି ଆମର ଅଛନ୍ତି କ'ଣ ପାଇଁ କୃଷ୍ଣ ଚୋରି କରୁଛି ଏଇଭଳି ଚିନ୍ତା କରୁଛନ୍ତି ତେଣୁ ଭଗବାନଙ୍କର ବହୁତ ପୀଡ଼ା ରହିଛି ଆମେ ସେଠୁ ବର୍ଣ୍ଣନା କରିବା ଆମେ ବର୍ତ୍ତମାନ ଅନୁରୋଧ କରିବା ଅନୁରୋଧ କରନ୍ତୁ କି ଗୋଟେ ଭଗବାନଙ୍କୁ ବାଣ୍ଡିବା ତାଙ୍କ ଦାନ
କରିବା
ଆଜି ତେଣୁ ଥରେ
ଗୋଟେ ଗୋପୀ ଚିନ୍ତା କଲା, ସେଇଟା ଯେତେବେଳେ କୃଷ୍ଣ ଚୋରି କରୁଛି ସେ ମଧ୍ୟ ଚିନ୍ତା କରି କେମିତି ଧରିବି, ଚୋରକୁ ଧରିବି, ତେଣୁ ଧରିବା ଚିନ୍ତା କରିକି ସେ ବ୍ୟବସ୍ଥା କରି ଲୁଚିକି ରହିଛି। ତେଣୁ କୃଷ୍ଣ ଯେତେବେଳେ ଚୋରି କରିବା ପାଇଁ ଯାଇଛନ୍ତି, ତାଙ୍କର ସାଙ୍ଗ ବାଳକଙ୍କୁ ନେଇ ଦେଖିଲେ ଘରେ କେହି ନାହାନ୍ତି, କିଏ ମାତା ଜଣଙ୍କ ଲୁଚିକି ରହିଛି। ତେଣୁ ଯେତେ ଚୋରି କରିବା ସମୟରେ ଅନ୍ୟ ପିଲାଙ୍କୁ ପଳେଇଲେ ଧରିଲେ, ଧରିକି ନେଇକି ଗଲେ, କହିଲେ ଆଜି ଧରା ପଡ଼ିଛି। ସେ ଯେତେ କହିବ ମୋତେ ଛାଡ଼ିଦିଅ, ମୁଁ ଆଉ ଚୋରି କରିବି ନାହିଁ, ଯେତେ ଯାହା କହିଲେ ମଧ୍ୟ ନା ଆଜି ତ ମୁଁ ଧରିଥିବ ନା, ସେ ଭିତରେ ତୁ ମାଆଙ୍କ ପାଖରେ ଯାଇ କହିବି, ତୁ ଦଣ୍ଡ ପ୍ରଦାନ କରିବି। ଏଇଭଳି ଭାବରେ ଭଗବାନଙ୍କ ମଧୁର୍ଯ୍ୟ ଲୀଳା ସବୁ ରହିଛି। ତେଣୁ କୃଷ୍ଣ ଯେତେବେଳେ ଆସୁଛନ୍ତି, ତାଙ୍କ ଘରୁ ହାତ ଧରିକିରି ଆଣିକି ଆସୁଛନ୍ତି ସେ ଗୋପୀ ଜଣଙ୍କ, ଗୋପୀର ସେ ଛୋଟ ପିଲା ମଧ୍ୟ କୃଷ୍ଣଙ୍କ ବୟସ ସନ୍ଦେଶ, ସେ ମଧ୍ୟ ବହୁତ ଆନନ୍ଦ ହେଇଛି କୃଷ୍ଣ ଆଜି ଧରା ପଡ଼ିଛି ମାଡ଼ ଖାଇବ। ସେ ମଧ୍ୟ ତା ମାଆ ମଧ୍ୟ ତାଙ୍କୁ ଉତ୍ତର ମାରିଛି, ମୁଁ କହିଲା କୃଷ୍ଣଙ୍କୁ ଆଜି ତା ମାଆ ମାରିବ, ଏଇଭଳି ଭାବରେ ସେ ଆନନ୍ଦିତ ହେଉଛି। ସେ ମଧ୍ୟ ମାଆ ସହିତ ଆସୁଛି, କୃଷ୍ଣଙ୍କୁ ଧରିକି ମାଆ ଆସୁଛନ୍ତି। ତେଣୁ ଯେତେବେଳେ ଘର ପାଖ ହେଇଗଲା, ନନ୍ଦ ମହାରାଜ ଗୃହ ଆସିଗଲା, ନନ୍ଦ ଭବନ, କୃଷ୍ଣ କହିଲେ ଦେଖ ଗୋପୀ, ମୋର ଯେଉଁ ହାତକୁ ଧରିଛ, ମୋ ହାତ କଷ୍ଟ ହେଲାଣି, ମୋର କୋମଳ ହାତ, ତୁମେ ଏତେ ଜୋରରେ ଧରିଛ, ଏପଟେ ହାତଟା ଧର, ଗୋଟିଏ ହାତ ଧରିକି ତୋଳକୁ ଆସିଲାଣି, ହାତକୁ କଷ୍ଟ ହେଲାଣି, ଆର ହାତଟା ଧର, ଜାଣ ଠିକ ଅଛି। ଆର ହାତ ଗୋପୀମାନେ ଆପଣ ଦେଖିବେ ବୃନ୍ଦାବନରେ ସେମାନେ ଯେଉଁ ଯାଆନ୍ତି, ତାଙ୍କର ଓଢ଼ଣା ସବୁ ଥିବ, ଓଢ଼ଣା ଯାଇଥିବେ, ବର୍ତ୍ତମାନ ମଧ୍ୟ ସେଇଭଳି ଭାବରେ ତାଙ୍କର ବସ୍ତ୍ର ରହିଛି, ସେମାନେ ସେଇଭଳି ଭାବରେ ପରିଧାନ କରନ୍ତି। ତେଣୁ ସେ କହିଲା ଠିକ ଅଛି, ତାର ହାତରେ କହିଲା ବେଳକୁ ସେ କ'ଣ କରେ ନା, ପୁଅର ହାତ ଧରିଦେବେ, ତା ନିଜର ପୁଅର ହାତ ଧରିଦେବେ। ତେଣୁ ଯେତେବେଳେ ନନ୍ଦାବେଳେ ପହଞ୍ଚି ଯଶୋଦା ଡାକୁ, ଯଶୋଦା ସୋଦା ଏଇଭଳି ଡାକିଲୁ, ଯଶୋଦା କିଏ କ'ଣ ହେଲା ଗୋପୀ, ନା ଦେଖ ତମେ ମୁଁ କହୁଛ, ତମେ ବିଶ୍ୱାସ କରନ୍ତ, ତମ ପୁଅ ଚୋରି କରି ମା ଆଣିଲି ଧରିକି ଆଣି। ତେଣୁ ଯଶୋଦା ଏଠି ହସିଲେ, କହିଲେ ତୋର ମୁଣ୍ଡ ଖରାପ ହେଇଗଲାଣି, ତାହା ଜାଣିଛୁ ତୋର ପୁଅକୁ ଆଣିଥିବା, କୃଷ୍ଣଙ୍କୁ ଆଣିଛି, ମୁଁ ଦେଖିଲି ଏ ମୋର ପୁଅ, ସେତେବେଳେ ତା ନିଜର ପୁଅ ଭଗବାନ ଏଭଳି ଭାବରେ ବ୍ୟବସ୍ଥା କରୁଛନ୍ତି। ତେଣୁ ଯେତେବେଳେ ସେ ଗୋପୀ ଫେରିଯାଉଛି, କୃଷ୍ଣ କହୁଛନ୍ତି ଆଜି ତୋ ପୁଅକୁ ଧରିଲି, କାଲି ତୋର ସ୍ୱାମୀ ଧରିଲି। ଏଭଳି ଭାବରେ ଭଗବାନ କୃଷ୍ଣ ଗୋପବାସୀମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି। ଆନନ୍ଦ କନ୍ଦ ସିଏ ଶରୀରଟା ଭାବେ ଆନନ୍ଦ କୁଣ୍ଡେ ଇତିଦ୍ରୁପ ଶରୀରଟା ଭାବେ ଆନନ୍ଦ କୁଣ୍ଡେ, ଏଇଭଳି ଭାବରେ ଆନନ୍ଦ କୁଣ୍ଡରେ ତାଙ୍କୁ ମର୍ଜନ କରୁଛନ୍ତି, ଆନନ୍ଦ ଅତିଶୟ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଯାହା ହେଉ, ସବୁ ଗୋପୀମାନେ ଯେତେବେଳେ ଚିନ୍ତା କରୁଛନ୍ତି ଯେ କାହିଁକି ଏଇଭଳି ଭାବରେ ସମସ୍ତେ ଅଭିଯୋଗ କରୁଛନ୍ତି, ଆଉ କୃଷ୍ଣ କହୁଛି ମୁଁ ଚୋରି କରି ନାହିଁ, ସେ କୃଷ୍ଣ ମୋତେ ମାଆ କହିଲେ ଦେଖ ମା ସବୁ ଗୋପୀମାନେ ଅଭିଯୋଗ କରୁଛନ୍ତି ମୁଁ ଚୋରି କରୁଛି ବୋଲି, ଦେଖ ଏଇଭଳି ଭାବରେ ନିଜ ପୁଅ ଚୋରି କରୁଛି ମୋତେ କହୁଛି ମୁଁ ଚୋରି କରିଛି, ଦେଖ ନିଜେ ତମେ ନିଜେ ଏଇଭଳି ଭାବରେ କହିଲି। ତଥାପି ଯଶୋଦା ଚିନ୍ତା କରୁଛନ୍ତି କ'ଣ ପାଇଁ କୃଷ୍ଣ ବିଶ୍ରାମ କିଛି ସତ ଥିବ, ନହେଲେ ସତ କାହିଁକି ଅଭିଯୋଗ କରିବେ। ତେଣୁ ସେ ଚିନ୍ତା କଲେ, ବୋଲେ ଯେଉଁ ଆମର ଘରେ ଯେଉଁ ରହୁଣୀ ତେଲ ତିଆରି ହେଉଛି, ଏଇଟାକୁ ଆମ ଦାସଦାସୀମାନେ କରୁଛନ୍ତି, ସେ ତାଙ୍କର ଏତେ ପ୍ରେମ ନଥିବ, ସ୍ନେହ ନଥିବ, ଭଗବାନ ପ୍ରେମ ଗ୍ରହଣ କରନ୍ତି, ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ସେ ଯେ ଭଗବତ ଗୀତାରେ ନବମଧ୍ୟାରେ ସେ ଶ୍ଳୋକଟି କହିଲେ, ପତ୍ରଂ ପୁଷ୍ପଂ ଫଳଂ ପୋୟଂ ଯୋଗେ ଭକ୍ତ୍ୟା ପ୍ରଯୋଜନି ତଦଂ ଭକ୍ତି, ଭକ୍ତି ଶବ୍ଦ ଦୁଇଥର ବ୍ୟବହାର କରିଛନ୍ତି। ଖାଲି ଆମେ ବହୁତ ଖାଦ୍ୟ ଦେଇଦେଲେ ଯେ ଭଗବାନ ଗ୍ରହଣ କରିବେ, ତାହା ନୁହଁ। ଭଗବାନ ଯେଉଁ ରହିଛନ୍ତି ଯେତେବେଳେ ଯାଇଥିଲେ ଶାନ୍ତି ଦୂତ ହିସାବରେ, ଦୁର୍ଯ୍ୟୋଧନ ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ, ରାଜଭୋଗ କରିଥିଲେ, ବହୁତ ପ୍ରକାର ଖାଦ୍ୟ କରିଥିଲେ, କିନ୍ତୁ ଭଗବାନ ସେଠିକି ଗଲେ ନାହିଁ, ସେ ବିଦୁର ଘରେ ଯାଇକି ଖାଦ୍ୟ ଗ୍ରହଣ କଲେ। ବିଦୁରାଣୀ ବିଦୁରଙ୍କ ସ୍ତ୍ରୀ କଦଳୀ ଚୋପାକୁ ଦେଉଛନ୍ତି, କଦଳୀ ଚୋପ ଫିଙ୍ଗି ଦେଇ କଦଳୀ ଚୋପା ଦେଉଛନ୍ତି, ଏଇଭଳି ସେ ପ୍ରେମରେ ଖାଦ୍ୟ ଗ୍ରହଣ କରୁଛନ୍ତି। ଦୁର୍ଯ୍ୟୋଧନ ଖାଇବ ବିଦୁରୁ ଧରୁଖା ସାଗ ଖାଏ, ଏଇ ସେ ପ୍ରେମ ପୂଜାରେ ରାଧେ ଶ୍ୟାମ 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 ଦୁର୍ଯ୍ୟୋଧନ ଗୋବୋଧନ ଖାଏ ବିଦୁ ସୁଖ ସାଗ ବିଦୁର୍ଧର ଖାଏ, ଏଇ ସେ ପ୍ରେମ ପୂଜାରେ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଭଲ ମଦନ ମାଧବ ମଦନ ମୁରାରୀ। Hari Radhe, Shyam Shyam Shyam. ସେ କହିଲେ ଯଦି ଖାଦ୍ୟ ଗ୍ରହଣ ନ କରି ମୋର ପିତା ମୋର ପିତା କରିବେ ଏଭଳି ଭାବରେ ସେ ଭଗବାନ ପ୍ରାର୍ଥନା କରେ ପ୍ରଭୁ ଆପଣ ଯଦି ନ ଖାଇବେ ତାହେଲେ ମୁଁ କେମିତି କ'ଣ ମୋର ପିତା ମୋତେ ଭଲ କରିବେ ଏଭଳିଆ ବହୁତ ଅନ୍ୟ ବିନୟ କରିବାରୁ ଭଗବାନ ନିଜେ ଆସି ଖାଦ୍ୟ ଗ୍ରହଣ କଲେ ଏବଂ ଯାହା ସବୁ ପିଲା ସବୁ ଖାଇଲେ ତେଣୁ ଖାଲି ପ୍ଲେଟ୍ ଭିତରେ ନେଇକି ପୁଅ ଯାଉଛି ତାଙ୍କ ଘରକୁ ମା କହିଲେ କ'ଣ ଖାଲି ପ୍ଲେଟ୍ ଆଉ ଖାଦ୍ୟ ନାହିଁ ଭଗବାନ ସବୁ ଖାଇଦେଲେ ତେଣୁ ପିତା ବିଶ୍ୱାସ କରେ ନାହିଁ ପିତା ଫେରିକି ଆସିଲେ ଶୁଣିଲେ ପିତା କହିଲେ ତୁ ଖାଇଦେଇକି ଭଗବାନ ଖାଇଦେବି ତେଣୁ ତା ପ୍ରଦିନ କହିଲେ ତୁ ଆଜି ମୋତେ ବହୁତ ପିତା ପୁତ୍ର ମଧ୍ୟ ସେଇଭଳି ଭୋଗ କଲେ ତେଣୁ ଇଏ ଭଗବାନଙ୍କର ଖାଇବା ପାଇଁ ବସିଲେ ପିତା ଆସି ଦେଖିଲେ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି ଏଇଭଳିଆ ଭଗବାନଙ୍କ ଅନେକ ଲୀଳା ରହିଛି ଏ ପ୍ରେମର ଲୀଳା ତେଣୁ କୃଷ୍ଣ ଏଇଭଳି ଭାବରେ ଯେଉଁ ଖାଦ୍ୟ ଯେଉଁମାନେ ପ୍ରେମ ସହିତ ଭଗବାନଙ୍କୁ ଅର୍ପଣ କରନ୍ତି ଭଗବାନ ସେଇଟା ଗ୍ରହଣ କରନ୍ତି ସେ କ'ଣ ଖାଦ୍ୟ ଦେଉଛନ୍ତି ସେଇଟା ସେ ଦେଖନ୍ତି ନାହିଁ କିନ୍ତୁ ସୁଦାମା ଯାଇଥିଲେ ଦଶମ ସ୍କନ୍ଧ ଅଯୋଧ୍ୟା ବର୍ଣ୍ଣନା କରାଯିବ ସୁଦାମା କଥା ସୁଦାମା ଦ୍ୱାରକାରେ ଭଗବାନ ଦ୍ୱାରକାରେ ଅଛନ୍ତି ଦ୍ୱାରକାବାସୀ ବହୁତ ତାଙ୍କର ସବୁ ଐଶ୍ୱର୍ଯ୍ୟ ରହିଛି ଦ୍ୱାରକାରେ 16,108 ରାଣୀ ରହିଛନ୍ତି 16,108 ରାଣୀଙ୍କ ପାଇଁ ଗୋଟେ ଗୋଟିଏ ପ୍ରାସାଦ ତିଆରି ହୋଇଯାଇଛି ଗୋଟେ ଗୋଟେ ମହଲ ତିଆରି ହୋଇଯାଇଛି ପ୍ରତି ମହଲରେ ଭଉଣୀ ପତି ମାଣିକ ଇତ୍ୟାଦି ବହୁତ ପ୍ରକାର ଧନରତ୍ନ ଗଚିତ ହୋଇକି ରହିଛି କାରଣ ସେମାନେ ସବୁ ରଖିଛି 16,108 ରାଣୀ ହେଉଛନ୍ତି 16,108 ଲକ୍ଷ୍ମୀ ସବୁ କିଛି ଐଶ୍ୱର୍ଯ୍ୟ ରହିଛି ତାଙ୍କ ସେଇ କଥା ଚାଲୁଛି ଏଇ କଥା ଯାହା ହଉ ଏ ଯେଉଁ 16,108 ରାଣୀ ପାଇଁ ଏଭଳି ଭାବରେ ତାଙ୍କ ସବୁ ଐଶ୍ୱର୍ଯ୍ୟ ରହିଛି ଇଏ ସୁଦାମା ଚିନ୍ତା କରୁଛନ୍ତି ସୁଦାମା ଆଣିଛନ୍ତି ତାଙ୍କ ଘରକୁ ତାଙ୍କ ଘରେ କିଛି ନାହିଁ ଏତେ ଦରିଦ୍ର ଏ ପଡ଼ୋଶୀମାନଙ୍କଠାରୁ କିଛି କିଛି ତଣ୍ଡୁଳ ଆଣିକି କିଛି ଚୁଡ଼ା ଆଣିକି ଆସିଥିଲେ ଭଗବାନ ପ୍ରଦାନ କରିବେ
ଟିକେ
ଧୀରେ ଧୀରେ କଥା କୁହନ୍ତୁ ନହେଲେ ଆପଣ ଏଠି କଥା କୁହନ୍ତୁ ଆମେ ସେଠି ଯାଇ ଶୁଣିବୁ କଥା ତେଣୁ ଯେତେବେଳେ ସୁଦାମା ଯାଉଛନ୍ତି ଏତେ ବିରାଟ ଐଶ୍ୱର୍ଯ୍ୟ ରହିଛି ଆଉ ସେ ଚିନ୍ତା କରୁଛନ୍ତି ଚୁଡ଼ା ଯେଉଁ ବାସି ହେଇଗଲାଣି ତାଙ୍କର କାକରେ ଧାଡ଼ିକି ରଖିଛନ୍ତି କାକର ଜାଳ ସବୁ ଲାଗିଗଲାଣି ଦୁର୍ଗନ୍ଧ ବାହାରୁଛି ସେଥିରୁ କାକର ଜାଳରୁ ଆଉ ସେ ବହୁତ ସେ ମହାରାଜ କଥା କହୁଥିଲେ ତେଣୁ ସେ କହୁଛନ୍ତି ଇଏ ଖାଦ୍ୟ ମୁଁ ମୋର ପ୍ରଦାନ କରିବି କେମିତି ପ୍ରଦାନ କରିବି କିନ୍ତୁ ଭଗବାନ ଜାଣିଛନ୍ତି ସବୁ କଥା ଆମ ପୂଜା କଥା ଭଗବାନ ଜାଣନ୍ତି ତେଣୁ ସେ ଯେତେବେଳେ ସୁଦାମାଙ୍କୁ ଆତିଥ୍ୟ ପ୍ରଦାନ କଲେ ତାପରେ କହିଲେ ସୁଦାମା ତୁମେ କ'ଣ ମୋର ମୋ ପାଇଁ ଆଣିଛ ତେଣୁ ଏଇ ଗୁଞ୍ଜିକି ରଖିଥିଲେ ଗୋଟେ ଚିଣ୍ଡା କନାରେ ବାନ୍ଧିକିରି ଆଣିଥିଲେ କାକରେ ଡାକି ଚୁଞ୍ଚେଇକି ରଖିଛନ୍ତି ଦେଉନାହାନ୍ତି କିନ୍ତୁ ଭଗବାନ ଟାଣି ଦେବେ ଜୋରରେ ଟାଣି ଦେଇଛନ୍ତି ସେ କପଡ଼ାକି ତେଣୁ ଛିଣ୍ଡା କପଡ଼ା ଟାଣି ଦେବାରେ ଏଇଭଳି ଛାଡ଼ୁନାହାନ୍ତି ସେ ଜୋରରେ ଟାଣୁଛନ୍ତି ଏଇଭଳିଆ ଛିଣ୍ଡିଗଲେ କପଡ଼ା ଛିଣ୍ଡିଗଲ ତେଣୁ ଚୁଡ଼ା ଯାହା ସବୁ ଥିଲା ସେ ତଳେ ପଡ଼ିଗଲ କିନ୍ତୁ ଭଗବାନ ସେ ତଳୁ ସେ ଚୁଡ଼ାକୁ ଉଠେଇ ଆଣି ଖାଦ୍ୟ ଗ୍ରହଣ କଲେ ଏବଂ ସେ ପରମ ଆନନ୍ଦ ଅନୁଭବ କରୁଛନ୍ତି ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତାଙ୍କର ବହୁତ ପ୍ରକାର ଖାଦ୍ୟ ରହିଛି ରାଜବଂଶ ରହିଛି ଷାଠିଏ ପୌଡ଼ି ଭଗବାନ ଜଗନ୍ନାଥ ବାହୁନ ଦ୍ୱାରା ଖାଦ୍ୟ ଗ୍ରହଣ କରନ୍ତି କୁହାଯାଏ ଷାଠିଏ ପୌଡ଼ି ପ୍ରତିଥର ଷାଠିଏ ପୌଡ଼ି ଖାଦ୍ୟ ଗ୍ରହଣ କରନ୍ତି ଏତେ ଖାଦ୍ୟ ଭଗବାନ ଗ୍ରହଣ କରନ୍ତି କିନ୍ତୁ ଏ ଯେଉଁ ଚୁଡ଼ା ସେ ତଳେ ପଡ଼ିଯାଇଛି ସେ ତଳୁ ଏଇ ଭଗବାନ ଖାଇବେ
ବହୁତ ଆନନ୍ଦ ସହିତ ଖାଉଛନ୍ତି ଏବଂ ପୁଣି ଯେତେବେଳେ ଗୋଟିଏ ଗୋଟେ ଆମେ ଯାଉଛନ୍ତି ସେତେବେଳେ ରୋହିଣୀ ତାଙ୍କ ହାତକୁ ଗାଲିଲେ କହିଲେ ଦେଖ ସମସ୍ତଙ୍କ ଅସୁବିଧା ବର୍ଣ୍ଣନା କରାଯାଇଛି କହିଲେ ଗୋଟିଏ ଗୁଣ୍ଠା ଚୁଡ଼ା ତୁମେ ଖାଇଲ ଆ ଦ୍ୱାରା ମୁଁ ତାଙ୍କ ପାଖରେ ଏଇ ଜନ୍ମର ପ୍ରତି ତାଙ୍କ ଜନ୍ମ ତାଙ୍କୁ ସମର୍ପିତ ହେଇଗଲି ତାଙ୍କର ସେବାରେ ମୁଁ ଲାଗିକି ରହିବି ଚଉଦ ନାଟି ଆଉ ଦୁଇ ଗୁଣ୍ଠା ଦୁଇ ଗୁଣ୍ଠା ଯଦି ନେବ ତାହେଲେ ପ୍ରତି ଜନ୍ମରେ ମୁଁ ତାଙ୍କର ସେବା କରୁଥିବି ଏଇଭଳି ଭାବେ କହି କୃଷ୍ଣଙ୍କୁ ସେଥିରୁ ନିବୃତ୍ତ କରେଇଲେ ତେଣୁ ତାପରେ ଯାହା ରହିଲା ସେସବୁ ରାଣୀମାନେ ସେସବୁ ମହାମହାପ୍ରସାଦ ହିସାବରେ ଗ୍ରହଣ କରିଥିଲେ ତେଣୁ ଭଗବାନ ଏହିଭଳି ଭାବେ ଖାଦ୍ୟ ଗ୍ରହଣ କରନ୍ତି ବହୁତ ଯତ୍ନରେ ଯେଉଁ ଖାଦ୍ୟକୁ ଦେବା ପ୍ରଭୁ ଏଇଟାକୁ ଦୟାକରି ଗ୍ରହଣ କରନ୍ତୁ ଆମେ ଶ୍ରୀମନ୍ତ ଗୌରମଧୁ ସାହି ମହାରାଜ କହନ୍ତି ଆମେ ଯେତେବେଳେ ଭୋଗ ଲଗାଇବା ଭଗବାନଙ୍କୁ ସେତେବେଳେ କହିବା ପ୍ରାର୍ଥନା କରିବା ପ୍ରଭୁ ଆପଣ ଯେଉଁଭଳି ଭାବରେ ଯଶୋଦା ମାତାଙ୍କର ସ୍ତନ୍ୟପାନ କରନ୍ତି ଯେଉଁଭଳି ଭାବରେ ରାଧାରାଣୀଙ୍କର ଖାଦ୍ୟକୁ ଗ୍ରହଣ କରନ୍ତି ଏଇଭଳି ଭାବରେ ଯେଉଁ ଭକ୍ତମାନଙ୍କର ଯେଉଁ ଖାଦ୍ୟ ଗ୍ରହଣ କରନ୍ତି ସେଇଭଳି ଭାବରେ ଆମର ଏଇ ଖାଦ୍ୟକୁ ଗ୍ରହଣ କରନ୍ତୁ ଏଇଭଳି ଭାବରେ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ସେଇଟା ଗ୍ରହଣ କରିବେ ଭଗବାନଙ୍କ ଏଇଭଳି ଭାବରେ ଖାଦ୍ୟ ଗ୍ରହଣର ବିଧି ହେଉଛି ଏଇଟା କାରଣ ଭଗବାନ କ୍ଷୁଧାର୍ଥ ନୁହନ୍ତି କିନ୍ତୁ ସେ ପ୍ରେମ ପାଇଁ କ୍ଷୁଧାର୍ଥ ତାଙ୍କର ଭକ୍ତଠାରୁ ପ୍ରେମ ପାଇବେ ସେଥିପାଇଁ ସେ କ୍ଷୁଧାର୍ଥ ଶବରୀ ଆପଣମାନେ ଜାଣିଥିବେ ଶବରୀ ଯେଉଁ କୋଳି ପ୍ରଦାନ କରିଥିଲେ କ'ଣ ଝୁଠା ବେର ଶବରୀ ସେ ଖାଏ ଝୁଠା ବେର ଶବରୀ ନିଜେ ଯେଉଁ ବେର ବରକୋଳି ଦେଉଛନ୍ତି ସେ ବରକୋଳି କାଳେ ଖଟା ହେଇଥିବ କି ନିଜେ ଚାଖିକିରି ଭଗବାନ ରାମଚନ୍ଦ୍ରକୁ ପ୍ରଦାନ କରୁଛନ୍ତି ଏବଂ ଭଗବାନ ରାମଚନ୍ଦ୍ର ସେଇଟାକୁ ବହୁତ ଆନନ୍ଦରେ ଗ୍ରହଣ କରୁଛନ୍ତି ସବରଧାମ ରହିଛି ବର୍ତ୍ତମାନ ସବରଧାମ ରହିଛି ଗୁଜୁରାଟରେ ତେଣୁ ସେ ଭଗବାନ ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କରନ୍ତି ଭଗବାନ ଜଗନ୍ନାଥ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି ତାଙ୍କର ଯେଉଁ ଗରୁଡ଼ ସିଂହ ପଛପଟେ ଯେଉଁ ରହିଛି ଭୋଗ ମଣ୍ଡପ ସେଠି ଯେଉଁ ଖାଦ୍ୟ ଗ୍ରହଣ ପ୍ରଦାନ କରାଯାଏ ଭଗବାନ ତାଙ୍କର ରତ୍ନ ସିଂହାସନ ବସି ସେଇଟା ଗ୍ରହଣ କରନ୍ତି କିଭଳି ଗ୍ରହଣ କରନ୍ତି ନା ଚକା ଆଖି ମାଧ୍ୟମରେ ତାଙ୍କ ଚକା ଆଖି ମାଧ୍ୟମରେ ଦର୍ଶନ କରି ସେ ଖାଦ୍ୟ ଗ୍ରହଣ କରନ୍ତି ଭଗବାନ ଖାଦ୍ୟ କିଭଳି ଗ୍ରହଣ କରନ୍ତି ସେସବୁ ମଧ୍ୟ ତତ୍ତ୍ୱ ସବୁ ରହିଛି ଆମେ କେବଳ ପାଟିରେ ଖାଦ୍ୟ ଗ୍ରହଣ କରିପାରିବା କିନ୍ତୁ ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ ତେଣୁ ଏଇଭଳି ଭାବରେ ଭଗବାନଙ୍କର ବୃନ୍ଦାବନ ଲୀଳା ସବୁ ଚାଲିଛି ଚୋରି କରୁଛନ୍ତି ଏଇ ଅଭିଯୋଗ ସବୁ ଆସୁଛି ତେଣୁ ମାତା ଯଶୋଦା ଚିନ୍ତା କରୁଛନ୍ତି ଯେ ଏଇ ଯେଉଁ ଅଭିଯୋଗ ଆସୁଛି ନିଶ୍ଚିତ ଭାବରେ କୃଷ୍ଣ ଚୋରି କରୁଥିବେ ନହେଲେ ଏତେ ସମସ୍ତେ କହନ୍ତେ ନାହିଁ ବହୁତ କଥା ରହିଛି କିନ୍ତୁ ଆମେ ସଂକ୍ଷେପରେ କହୁଛେ ତେଣୁ ଏ ଦାମୋଦର ଲୀଳା ନବମ ଅଧ୍ୟାୟରୁ ଆରମ୍ଭ ହେଇଛି ଆମେ ଗୋଟିଏ ଶ୍ଳୋକ କହିବା ଏଇ କଥାକୁ ବିଶ୍ରାମ ଦେବା ତେଣୁ ଏକଦା ଗୃହ ଦାସିଷୁ ଯଶୋଦା ନନ୍ଦଗେହିନୀ କର୍ମାନ୍ତର ନିଯୁକ୍ତାସୁ ନିର୍ମମନ୍ତ ସ୍ୱୟଂ ଦଧି ଜାନି ଜାନିହ ଗୀତାନି ତଦ୍ବାଳ ଚରିତାନି ଚ ଦଧି ନିର୍ମନ୍ଥନେ କାଳେ ସ୍ମରନ୍ତି ତାନ୍ୟ ଗାୟତ ଏ ଦଶମ ସ୍କନ୍ଧ ନବମ ଅଧ୍ୟାୟ ପ୍ରଥମ ଦୁଇଟି ଶ୍ଳୋକ ଆମେ ପାଠ କରୁଛୁ ଏଇ ଦାମୋଦର ଲୀଳା ଆରମ୍ଭ ହେଉଛି ଏଇଠି ତେଣୁ ଏକଦା କହିଲେ କେଉଁଦିନ ଏଇଟା ହେଇଥିଲା ନା ଯେଉଁ ଦୀପାବଳି ଆସିବ ଦୀପାବଳି ପରଦିନ ହେଉଛି ଗୋବର୍ଦ୍ଧନ ପୂଜା ସେ ଦୀପାବଳି ଦିନ ଆଚାର୍ଯ୍ୟମାନେ ଏଇ ସେଦିନଟିକୁ ନିର୍ଦ୍ଧାରଣ କରିଛନ୍ତି ଏଇ ଦୀପାବଳି ଦିନ ଏଇ ଲୀଳାଟି ହେଇଥିଲା ତେଣୁ ସେଇଦିନ ଭଗବାନ ମା କ'ଣ କରୁଛନ୍ତି ଏକଦା ଗୃହଦା ଆଶିଷୁ ଯଶୋଦା ନନ୍ଦ ଗେହିନୀ ଯଶୋଦା ଯଶ ତାଙ୍କ ନାମ ହେଉଛି ଯଶୋଦା ଯିଏ ଯଶ ପ୍ରଦାନ କରନ୍ତି ଯଶୋଦାନ କରନ୍ତି ସେଥିପାଇଁ ଯଶୋଦା କ'ଣ ଯଶ ଦେଇଛନ୍ତି ସେ ଆମର ଶ୍ରୀଶ୍ରୀମଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି ସେ କୃଷ୍ଣଙ୍କୁ ଯଶ ପ୍ରଦାନ କରି ଯଦିଓ କୃଷ୍ଣ ହେଉଛନ୍ତି ସବୁ ଯଶର ଅଧିକାରୀ ଆମେ କହିଲେ ଷଡ଼ୈଶ୍ୱର୍ଯ୍ୟରେ ଯଶ ଗୋଟେ ଐଶ୍ୱର୍ଯ୍ୟ କିନ୍ତୁ ମା ଯଶୋଦା ତାଙ୍କୁ ଯଶ ପ୍ରଦାନ କଲେ କ'ଣ ଯଶ ପ୍ରଦାନ କଲେ ନା ଯଦିଓ ସେ ଭଗବାନ ସମସ୍ତ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ଚୋରି କରୁଥିବାରୁ ତାଙ୍କର ଘରେ ଚୋରି କରୁଥିବାରୁ ମା ଯଶୋଦା ତାଙ୍କୁ ବନ୍ଧନ କଲେ ଇଏ ହେଉଛି ଦାମୋଦର ଲୀଳା ଦାମ କହିଲେ ଉଦର ଦାମ କହିଲେ ରଜୁ ବା ଦୌଡ଼ି ଉଦର କହିଲେ ଭଗବାନଙ୍କ ଉଦରରେ ମା ଯଶୋଦା ବାନ୍ଧିଥିଲେ ଏଇ ଲୀଳାଟି ଆମେ କହିବା ଏଇ ଛଅ ଦିନ ଭିତରେ କହିବା ଆଜି ଗୋଟେ ଦିନ ତ ଗଲା ଆସନ୍ତା ପାଞ୍ଚ ଦିନ ଭିତରେ ଏ ଲୀଳାକୁ କହିବା ଅନ୍ତିମ ଦିନ ଆମେ ଭଗବାନଙ୍କର ଆବିର୍ଭାବ କଥା କହିବା ତେଣୁ
ये जश प्रधान से प्रसिद्ध हो गले रजे प्रसिद्धम नवनीत चोर जश प्रदान करते जशोदा ताकि बांधते चोर को बांधती जमती से भाव पुलिस मैंने चोर को बांधती जेल रखती माँ जशोदा भाव बांधिले ये जश प्रदान कर प्रसिद्ध आमर कार्तिक मास जो रही दामोदर मास कार्तिक मासर वैष्णव नाम हूँ दामोदर से मस रीलाटी होता जो रही कौन दीपावली दिन ये लीलाटी होता तेणु से मस सारा भक्त मैंने लीला को स्मरण करती नमामीश्वरं सच्चिदानंद रूपं नमामीश्वरं सच्चिदानंद रूपं रसतुंडलं गोकुले गजमानं रसतुंडलं गोकुले गजमानं यशोदा सारा इस्कन वर्ल्ड पृथ्वी सारा जिते सेंटर अच्छी जिते केन्द्र रही कार्तिक मास जहाँ दामोदर मास क्या से दामोदर मस भगवान को दीप प्रदान कर संगीत टी गान करती जशोदा माँ कृष्ण को यही भाव जश प्रदान करते जो कि सत्यव्रत मुनि पद्मपुराण से यह संगीत टी रचना कर संगीत टी आम कह गान भाव लीला दामोदर लीला भगवान को बांधी माँ जशोदा भगवान बंधा हो पारे ना वर्णना करता आसब कारण भगवान जदिओ से देखा जाट पा भि दुई फुट्र रसी से बांधी कमर थिला कमर कंधन थिला कमर जोटा बांधती थिला माँ जशोदा जिते दौड़ी बांधिले सब दुई आंगुल कमीगला तेणु ये सब जश प्रदान कर माँ जशोदा से ना जशोदा एवं नंद गेहिनी कि जशोदा सामान्य गोपी नथिले से थिले नंद गेहिनी नंदराज नंदराजा से पत्नी राणी थिले जशोदा राणी राणी कौन सी कार्य करती ना सब दासदासी रही कि तथापि जशोदा नंद गेहिनी राणी हेले से कार्य निजुक्त हेले पुअपति स्नेहवशत प्रेमवशत तेणु एकदा कहले जो दीपावली तिथि गृहदासीसु कर्मांतर निजुक्त आसु अन्य देश सब दास दासी थे सब कर्मा अन्य कर्म निजुक्त कराइले कहीं पर दिन इंद्र पूजा रही गोवर्धन पूजा हो नाला भगवान सात वर्ष हेले से इंद्र पूजा बहन कर गोवर्धन पूजा को आरंभ करते पर दिन जो इंद्र पूजा थी से दासी मान से निजुक्त कले केमती सब रोषवास हम कम सब खाद्य प्रस्तुत हम ये सब सब सफा सजा सजी हम आप सजाई भाग सप्ताह बलदेव जयंती जन्माष्टमी सब सजासजी कर भाव में इंद्रज्ञ सब सजासजी करेंगे ये भाव दासी मैंने अगर कार्य निजुक्त थे तेणु एकदा गृहदासी सु जशोदा नंद गेहिनी कर्मांतर निजुक्त आसु निर्ममंत स्वयं दधी स्वयं कहीं जदिव से दही मंथन कर प्रथम तरह से दधी मंथन करुँच कारण अन्य दासी मैंने मंथन करुले जशोदा चिंता कर दासी मैंने कर प्रेम नदियों तक प्रेम रही कि चिंता कर दासी मान प्रेम नई खाद्य जो खाद्य प्रदान कराए ये प्रेम वस्तुटी रही माँ जो पु को खाद्य प्रदान कर स्वामी स्त्री स्वामी खाद्य प्रदान कर बहुत प्रेम भारी से खाद्य प्रदान करेणु तार जो स्वाद रही स्वाद आम होटेल खाइले से स्वाद प्राप्त हो पार ना कारण प्रेम से खाद्य प्रदान करेणु भगवान मत से कथा कहते प्रेम प्रदान कले मुझे ग्रहण करी एवं प्रदान कर बोली कौन आम समस्त दायित्व से भगवान यही मध्यम अनुरोध करने द्वारा भगवान अनुरोध एवं सी भगवान आज्ञा କାରଣ ଅନ୍ତିମରେ କହିବେ ଭଗବାନ କହିବେ ଯଦି ଅହଙ୍କାର ତୁମ ଅହଙ୍କାର ନ ସରସ୍ୱତୀ ବିନକ୍ଷତି ଅହଙ୍କାର ବଶତ ମୋ କଥାକୁ ଶୁଣିବ ନାହିଁ ତାହେଲେ ତୁମର ବିନାଶ ହୋଇଯିବ। ଭଗବତୀର ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ସେଇ ଜ୍ଞାନ ମାଧ୍ୟମରେ ଯଦି ଆମେ ଚଳିବା ତାହେଲେ ଆମେ ପ୍ରକୃତରେ ଜୀବନରେ ସିଦ୍ଧି ଲାଭ କରିପାରିବା। ଏ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରିବା ଇଏ କ'ଣ ଦେଲେ ଦେବା ନଦେଲେ ନାହିଁ ଏସବୁ ନୁହଁ, ନିଶ୍ଚିନ୍ତ ଭାବେ ଦେବା କଥା ସମସ୍ତଙ୍କର, ଯଦି ନଦେବା ତାହେଲେ ଆମର ବିନାଶ ହୋଇଯିବ। ଭଗବାନ ଅଷ୍ଟମ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିବେ ସେ କଥା, ଅହଙ୍କାର ବଶତଃ ଯଦି ମୋ କଥା ନ ଶୁଣିବ ତାହେଲେ ମୋ କଥା କାର୍ଯ୍ୟ ନ କରିବ ତାହେଲେ ତୁମେ ବିନାଶ ହୋଇଯିବ। ଭଗବାନ ଆମର କେମିତି ଆମେ ସିଦ୍ଧି ଲାଭ କରିବା, ଆମର କେମିତି ଉନ୍ନତି ହେବ, ଆମର କେମିତି ମଙ୍ଗଳ ହେବ ସେଥିପାଇଁ ବ୍ୟବସ୍ଥା ସବୁ କରିଛନ୍ତି। ଏବଂ ଏଇ ଯେଉଁ ଆମର ଭାଗବତ ସପ୍ତାହ ହେଉଛି ଅଭୟଚରଣ କଂଗ୍ରେଗେସନ ଡିପାର୍ଟମେଣ୍ଟ ତରଫରୁ, ଇଏ ହେଉଛି ଲୋକମାନଙ୍କର ମଙ୍ଗଳ ପାଇଁ ଏଇ ସେବାଟି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ହେଇଛି, ଲୋକମାନଙ୍କର ମଙ୍ଗଳ ହେବ। ଲୋକମାନେ ଅଜ୍ଞାନ ଥିବାରୁ ଜାଣିପାରୁନାହାନ୍ତି, ଭଗବାନଙ୍କୁ ଜାଣିପାରୁନାହାନ୍ତି। ଏ ଭଗବତ ଜ୍ଞାନ ପ୍ରଦାନ କରାହେଉଛି, ଇଏ ହେଉଛି ସବୁଠୁ ଶ୍ରେଷ୍ଠ ଦାନ, ଯେତେ ଦାନ ଅଛି ସବୁଠୁ ଶ୍ରେଷ୍ଠ ଦାନ ହେଉଛି ଏଇ ଭଗବାନ କଥା କହିବା। ଯଦି ମହାପ୍ରଭୁ ସେ କଥା କହିଲେ, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର, ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ନିଜ ଜନ୍ମକୁ ସାର୍ଥକ କରିବେ, ସେମାନେ ଏଇ ଗୁରୁଦେବଙ୍କର ଆଶ୍ରୟ ନେଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ, ଆ ଦ୍ୱାରା ସେମାନଙ୍କ ଜୀବନ ସାର୍ଥକ ହେବ। ଏବଂ ଖାଲି ନିଜ ଜୀବନ ସାର୍ଥକ ହେଲେ ହେବ ନାହିଁ, ଜନ୍ମ ସାର୍ଥକ କରିକର ପର ଉପକାର, ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଅନ୍ୟର ଉପକାର କରିବା। ଯେମିତି ଯେତେ ବିଭିନ୍ନ ପ୍ରକାର ଉପକାର ରହିଛି ଶ୍ରେଷ୍ଠ ଉପକାର ରହୁଛି ଭଗବାନ କଥା କହିବା। ମହାପୁରୁଷ ସେ କଥା କହିଲେ, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମେ ଭଗବାନ କଥା କହିବା, ତେଣୁ ଆମେ କହିବା ଭଗବାନ କଥା କହିବା ପାଇଁ ଆମର ଯୋଗ୍ୟତା ନାହିଁ। ତେଣୁ ମହାପ୍ରଭୁ କହିଲେ, ଆମର ଆଜ୍ଞା ମୁଁ ତୁମକୁ ଆଜ୍ଞା ଦେଉଛି, ଗୁରୁ ହୁଁ ତାର ତୁମେ ଗୁରୁ ହୁଅ ମୁଁ ତୁମକୁ ଆଜ୍ଞା ଦେଉଛି। ତେଣୁ ମହାପ୍ରଭୁଙ୍କ ଆଜ୍ଞାରେ ଆମେ ଏଇ ଭଗବାନ କଥା କହୁଛୁ, ଲୋକମାନଙ୍କ କେମିତି ମଙ୍ଗଳ ହେବ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ତେଣୁ ଇଏ ଯେଉଁ ଏ ଇନ୍ଦ୍ର ପୂଜାରେ ଯେଉଁ ନିଯୁକ୍ତ କରି ମା' ଯଶୋଦା ନିଜେ ଦହି ମନ୍ଥନ କରୁଛନ୍ତି, ଏବଂ ଦହି ମନ୍ଥନ ସମୟରେ ଜାନି ଜାନି ହ ଗୀତାନି, ଦହି ମନ୍ଥନ ସମୟରେ ମା' ଯଶୋଦା ସଙ୍ଗୀତ ଗାନ କରୁଛନ୍ତି। ତେଣୁ ଆମେ ମଧ୍ୟ ଯେତେବେଳେ କଥା କହୁଛୁ ଆମେ ମଧ୍ୟ କିଛି କିଛି ସଙ୍ଗୀତ ଗାନ କରିବା, ମା' ଯଶୋଦା ଯେଉଁ କାର୍ଯ୍ୟ କରୁଛନ୍ତି ଆମେ ଯେଉଁ କାର୍ଯ୍ୟ କରିବା। ଭଗବତ ଗୀତାରେ ଭଗବାନ କହିଲେ, ମା ମନୁସ୍ମର ଯୁଦ୍ଧ ଚ, ଅର୍ଜୁନ କହିଲେ ତୁମେ ଯୁଦ୍ଧ କଲେ ମଧ୍ୟ ମୋତେ ସ୍ମରଣ କରିବ। ଆମେ ଯେଉଁ କାର୍ଯ୍ୟ କରିବା, ଖାଇବା ଅବସ୍ଥାରେ ହେଉ, ଶୋଇବା ଅବସ୍ଥାରେ ହେଉ, ଚାଲିବା ଅବସ୍ଥାରେ ହେଉ, ଯେକୌଣସି ଅବସ୍ଥାରେ ସବୁବେଳେ ଭଗବାନଙ୍କର ନାମ ସ୍ମରଣ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ବ୍ରଜବାସୀମାନେ ଯେହେତୁ ସେମାନେ ଆନନ୍ଦରେ ରହିଛନ୍ତି, ଆନନ୍ଦର ଲକ୍ଷଣ ହେଉଛି ସେମାନେ ନୃତ୍ୟ କରିବେ, ସଙ୍ଗୀତ ଗାନ କରିବେ। ଆମର ଇସ୍କନରେ ଏହିଭଳି ଭାବରେ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କରୁ, ଭକ୍ତମାନେ ଏହିଭଳି ଭାବରେ ଆନନ୍ଦରେ ଜୀବନଯାପନ କରନ୍ତି, ଭଗବାନ ନାମ କୀର୍ତ୍ତନ କରନ୍ତି, ନୃତ୍ୟ କରନ୍ତି, ଏହିଭଳି ଭାବରେ ଜୀବନଯାପନ କରନ୍ତି। ଇଏ ହେଉଛି ଆନନ୍ଦର ଜୀବନ, ବ୍ରଜବାସୀମାନେ ଏହିଭଳି ଭାବରେ ଆନନ୍ଦରେ ଥିଲେ। ତେଣୁ ମା' ଯଶୋଦା ଯେତେବେଳେ ଦହି ମନ୍ଥନ କରୁଛନ୍ତି ସେ ସମୟରେ ଜାନି ଜାନି ଗୀତାନି ସବୁ ଗୀତ ଗାନ କରୁଛନ୍ତି, କେଉଁ ଗୀତ ଫିଲ୍ମ ଗୀତ ନୁହଁ, ବାଳ ଚରିତ ସବୁ ରହିଛି କୃଷ୍ଣଙ୍କ ଯେଉଁ ବାଳ ଚରିତ, ଏଇ ବାଳ ଚରିତ ସବୁ ବ୍ରଜବାସୀମାନେ ସଙ୍ଗୀତ ରହିଛନ୍ତି, ଆମର ଦେବଦତ୍ତ ପ୍ରଭୁ ସଙ୍ଗୀତ ରଚନା କରୁଛନ୍ତି, ବହୁତ ଆଶୁ କବି ସବୁ ରହିଛନ୍ତି, ଆମ କବି କବିତ୍ୱ ରହିଛି ଭକ୍ତମାନଙ୍କର। ତେଣୁ ସେହିଭଳି ଭାବରେ ବ୍ରଜବାସୀମାନେ ସଙ୍ଗୀତ ଗାନ ଭଗବାନଙ୍କ ଲୀଳାକୁ ସଙ୍ଗୀତରେ ରଚନା କରନ୍ତି। ବୃନ୍ଦାବନରେ ଯେଉଁ ପ୍ରକୃତ ଗୋକୁଳ ରହିଛି ସେଠି ଯେଉଁ କଥା କଥା ଗାନ, ସେଠି କେହି କଥା କହନ୍ତି ନାହିଁ, ସେଠି ସବୁ ଗାନ ଗୀତ ହିସାବରେ କଥା କୁହାଯାଏ, କଥା ହେଉଛି ତାଙ୍କର ଗାନ। ତେଣୁ ମା' ଯଶୋଦା ଯେତେବେଳେ ଦହି ମନ୍ଥନ କରୁଛନ୍ତି ଭଗବାନ କୃଷ୍ଣଙ୍କର ଏଇଭଳି ବାଲ୍ୟଲୀଳା ସ୍ମରଣ କରୁଛନ୍ତି, ଜାନି ଜାନି ହ ଗୀତାନି ତଦ୍ ବାଳ ଚରିତାନି ଚ, କୃଷ୍ଣଙ୍କର ଯେଉଁ ବାଳ ଚରିତ ବାଳକ ଅବସ୍ଥାରେ ଯେଉଁ ଲୀଳା ସବୁ କରିଥିଲେ ଚରିତ, ଏଇସବୁ ଗାନ କରୁଛନ୍ତି। ଏବଂ ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତାନ ତାନ ଅଗାୟତ, ଦହି ମନ୍ଥନ ସମୟରେ ସେ ସ୍ମରଣ କରୁଛନ୍ତି, ଏଭଳି ଭାବରେ କୃଷ୍ଣ ମୋର ଏଭଳି ଭାବରେ କାର୍ଯ୍ୟ କଲେ, ଏଭଳି ଭାବରେ ଲୀଳା କଲେ, ଏସବୁ ଆମେ ଆସ୍ତେ ଆସ୍ତେ ବର୍ଣ୍ଣନା କରିବା। ଏଭଳି ଭାବରେ ସ୍ମରନ୍ତି ତାନି ଅଗାୟତ, ଏଇଭଳି ଭାବରେ ଗାନ କରି ସ୍ମରଣ କରି ଏଇ ଦଧି ମନ୍ଥନ କରୁଛନ୍ତି। ତେଣୁ ଆଜି ଯଶୋଦା ମାଆଙ୍କୁ ଏଇ ଦଧି ମନ୍ଥନରେ ନିଯୁକ୍ତ କରି ଆମେ ବିଶ୍ରାମ ଦେବା କଥାକୁ। ଏଇଭଳିଆ ଦଧି ମନ୍ଥନ ଚାଲିଥିବ, କ'ଣ ହେଲା ତାପରେ ଆମେ ଆସନ୍ତାକାଲି କହିବା କଥା। ଆମର ଶେଷ କରିବା ପୂର୍ବରୁ ଆମେ ଅନୁରୋଧ କରିବା ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରି ଆମେ କଥାକୁ ଶେଷ କରିବା। ପ୍ରଭୁ ଆମେ ଅନୁରୋଧ କରିବୁ
हरे कृष्णा हरे कृष्णा 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 हरे हरे।